પ્રતિ રબાળ માસે પ્રથમ રબાળ એટલે સત્સંગર આયોજન કરાયોચી અને શ્રીમદ ગૌરવાનંદ સ્વામી મહારાજ સ્મૃતિ પરિષદ તરફરુ પ્રતિ રબાળ ଯେଉଁ କାର୍ଯ୍ୟକ୍ରମ ଏଇ ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଛି ସେଥିରେ ପ୍ରଥମ ମାସ ପ୍ରଥମ ରବାରେ କଟକରେ ରଖାଯାଇଛି ତେଣୁ ଏଥିରେ ଯୋଗଦେଇଥିବା ଭକ୍ତ ଏବଂ ଅତିବୃନ୍ଦକୁ ଆମେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭବନ ସଂଘର କଟକ କେନ୍ଦ୍ର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ। ତେଣୁ ଆଜି ଆମର ଧାରାବାହିକ ଭାବରେ ଏଇ ଯେଉଁ ଭାଗବତ କାର୍ଯ୍ୟକ୍ରମ ଚାଲିଛି ଏଇ ଆମର ଆଜି ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଉପରେ ଆଲୋଚନା ହେଉଛି ଶ୍ଳୋକ ଷୋହଳ ଉପରେ 2:16। ତେଣୁ ଏଇ ଯେଉଁ ଅଷ୍ଟମ ଅଧ୍ୟାୟରେ ବିଶେଷ ଭାବରେ ଭାଗବତ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମାନଙ୍କର ଏକ ପ୍ରଶ୍ନ ସବୁ ରହିଛି। ଏ ପ୍ରଶ୍ନର ଉତ୍ତର ଦିଆଯାଇଛି ସୁଖଦେବ ଗୋସ୍ୱାମୀ ସେ ଉତ୍ତର ଦେଇଛନ୍ତି ସେ ପ୍ରଶ୍ନର। ସବୁ ଯେକୌଣସି ପ୍ରଶ୍ନ ହେଉନା କାହିଁକି ତାର ଉତ୍ତର ରହିଛି। କାହା ପାଖରେ ରହିଛି ନା ଯେଉଁମାନେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେ ଯିଏ ପୂର୍ଣ୍ଣ ଜ୍ଞାନ ବେଦାନ୍ତ କହିଲେ ସମସ୍ତ ବେଦର ଅନ୍ତ, ସମସ୍ତ ଜ୍ଞାନର ଅନ୍ତ ବେଦାନ୍ତ ବୋଲି କହିଦେଉଛି। ତେଣୁ ଯିଏ ସମସ୍ତ ଜ୍ଞାନ ଅଧିକାରୀ ତାଙ୍କୁ ଯେକୌଣସି ପ୍ରଶ୍ନ ପଚାରିଲେ ମଧ୍ୟ ସେ ତାର ଉତ୍ତର ଦେଇପାରିବେ। ତେଣୁ ସୁଖଦେବ ଗୋସ୍ୱାମୀ ଯିଏକି ଜଣେ ଆତ୍ମଜ୍ଞାନ ସମ୍ପନ୍ନ ବ୍ୟକ୍ତି, ଭଗବତ ଅନୁଭୂତି ସମ୍ପନ୍ନ ବ୍ୟକ୍ତି, ତାଙ୍କୁ ଯିଏ ଭଗବାନ ଜାଣୁଛନ୍ତି ସେ ସବୁକିଛି ଜାଣୁଛନ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ମାୟାଶକ୍ତ ମନାପାର୍ଥ ଯୋଗମ ଯୁଞ୍ଜନ ମଦାଶ୍ରୟ ଅସଂଶୟ ସମବ୍ରହ୍ମାନ ଯଥା ବ୍ୟାସ ସିଦ୍ଧ ଅଛନ୍ତି। ଭଗବାନ କହୁଛନ୍ତି ଯେଉଁମାନେ ଭଗବାନ ସହିତ ଆସକ୍ତ ହେଇକିରି ଏଇ ଯୋଗକୁ ଆଚରଣ କରିବେ ସେମାନେ ଭଗବାନ ପୂର୍ଣ୍ଣ ଭାବରେ ଜ୍ଞାନ ହେଇପାରିବେ, ଯଥା ଅସଂଶୟ ସମଗ୍ର, ଆଉ କୌଣସି ସଂଶୟ ତାଙ୍କର ରହିବନି। ଏବଂ ଜ୍ଞାନ ଆମ ସବିଜ୍ଞାନ ଇଦମ୍ ବଖ୍ୟାମି ଅଶସ୍ୱତ ଯଜ୍ଞାନ ନିୟମ ଭୂୟନ ଜ୍ଞାନତମ ଅବଶିଷ୍ୟତେ। ଭଗବାନ କହୁଛନ୍ତି ମୁଁ ତୁମକୁ ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିବି, ଯାହାକୁ ଜାଣିଲା ପରେ ଆଉ କୌଣସି ବାକି ରହିବନି, ଜ୍ଞାନ କିଛି ବାକି ରହିବନି। ତେଣୁ ଯିଏ ପ୍ରକୃତରେ ଭକ୍ତ ଯେଉଁମାନେ ତାଙ୍କୁ ସେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ, ଭୌତିକ ଏବଂ ପରମାର୍ଥିକ ଉଭୟ ପ୍ରଶ୍ନର ଉତ୍ତର ଦେଇପାରିବେ। ତେଣୁ ଏଠି ଆମର ଯେଉଁ ବିଶେଷ ଭାବରେ 3 ପ୍ରଶ୍ନ ଏଇ ଶ୍ଳୋକରେ କୁହାଯାଉଛି, ପ୍ରଥମ ହେଉଛି ଯେ ପ୍ରମାଣ ଅଣ୍ଡକୋଶସ୍ୟ, ଏ ଭୌତିକ ଜଗତକୁ ଯେଉଁ କୁହାଯାଇଛି ବ୍ରହ୍ମାଣ୍ଡ ଅଣ୍ଡ ଅର୍ଥାତ ଯେମିତି ଅଣ୍ଡା ଯେଉଁଭଳି ଭାବରେ ଗୋଲ, ପୁରା ଗୋଲ ନୁହଁ କିନ୍ତୁ ଟିକେ ଚାରିପଟ ଦୁଇପଟ ଟିକେ ବଙ୍କା ରହିଛି, ସେଇଭଳି ଭାବରେ ଭୌତିକ ଜଗତ ସେଇଭଳି ଭାବେ ବ୍ରହ୍ମାଣ୍ଡ ସେଥିପାଇଁ କୁହାଯାଉଛି। ଆମର ଭୂଗୋଳ ବୋଲି କୁହାଯାଏ, ଭୂଗୋଳ ଅର୍ଥ ଭୂ ମାନେ ଆମର ଯେଉଁ ପୃଥିବୀ ରହୁଛି ସେ ଗୋଲ ଗୋଲାକାର। ତେଣୁ ଇଏ ବୈଜ୍ଞାନିକ ସମ୍ମତ ଯେଉଁ ଜିନିଷଟା ବର୍ତ୍ତମାନ ଆମେ କିଛି ବର୍ଷ ତଳେ ମାନେ ଯେତେବେଳେ ପ୍ରଥମେ ଏଇ ପୃଥିବୀ ବିଷୟରେ ଜ୍ଞାନ ପ୍ରାପ୍ତ ହେଇନଥିଲେ ସେତେବେଳେ ତାଙ୍କର ଖ୍ରୀଷ୍ଟିଆନ ମାନଙ୍କର ରହିଥିଲା ଧାରଣା ଥିଲା, ତାଙ୍କର ବର୍ଣ୍ଣନା କରାଯାଇଥିଲା ବାଇବେଲରେ ଯେ ଏଇ ଯେଉଁ ଭୌତିକ ଜଗତ ଇଏ ହେଉଛି କିଏ କହୁଥିଲେ ଚାରିକଣିକିଆ, କିଏ କହୁଥିଲେ ବିଭିନ୍ନ ପ୍ରକାର ସବୁ ତାର ଆକାର ସବୁ କହୁଥିଲେ, କିନ୍ତୁ ସେ ଯେ ଗୋଲାକାର ଏ ବିଷୟରେ ଜ୍ଞାନ ସେମାନେ ପ୍ରାପ୍ତ ହେଇନଥିଲେ। କିନ୍ତୁ ଆମର ବେଦରେ ଯେତେବେଳେ ଏଇ କଥା ଜଣେ ପ୍ରଭୁପାଦ ମହାରାଜ ପ୍ରଶ୍ନ ପଚାରିଥିଲେ ସେ କହିଲେ ଆମର ଶାସ୍ତ୍ର ବର୍ଣ୍ଣନା କରିଛି ଭୂଗୋଳ ବୋଲି କୁହାଯାଉଛି, ଭୂଗୋଳ ମାନେ ଭୂ ବା ପୃଥିବୀ ହେଉଛି ଗୋଳ, ଆଉ ବ୍ରହ୍ମାଣ୍ଡ ବୋଲି କୁହାଯାଉଛି ଇଏ ହେଉଛି ଅଣ୍ଡାକାର ଭଳି ରହିଛି। ତେଣୁ ଇଏ ଶାସ୍ତ୍ରରେ ରହିଛି ମାନେ ଭୌତିକ ଜଗତର କେମିତି ଆକାର ଏସବୁ ଜିନିଷ ଶାସ୍ତ୍ରରେ ସବୁ ରହିଛି, କିନ୍ତୁ ଅନ୍ୟ ଯେଉଁ ତଥାକଥିତ ଶାସ୍ତ୍ର ସବୁ ରହିଛି ସେ ଶାସ୍ତ୍ର ମୂଳ ଶାସ୍ତ୍ର ନୁହଁ, ମୂଳ ଶାସ୍ତ୍ର ହେଉଛି ବୈଦିକ ଶାସ୍ତ୍ର ହେଉଛି ମୂଳ ଶାସ୍ତ୍ର। ତେଣୁ ବେଦରେ କୌଣସି ଭୁଲ ନାହିଁ, ସେଥିପାଇଁ କୁହାଯାଉଛି ବେଦ ହେଉଛି ବେଦ ପ୍ରମାଣ, ଯେତେ ପ୍ରମାଣ ଅଛି ତା ଦେହରୁ ଶ୍ରୁତି ପ୍ରମାଣ ବା ବେଦ ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ତେଣୁ ଏଠି 3 ପ୍ରଶ୍ନ ଯେଉଁ ପଚାରିଛନ୍ତି, ପ୍ରଥମ ପ୍ରଶ୍ନ ହେଉଛି ଏଇ ଏଇ ଯେଉଁ ଅଣ୍ଡକୋଷ ଏଇ ଯେଉଁ ଭୌତିକ ଜଗତ ଯିଏକି ଗୋଲାକାର ରହିଛି ତାହାର ବାହ୍ୟ ଏବଂ ଅଭ୍ୟନ୍ତର, ବାହାର ଏବଂ ଭିତରର ଯେଉଁ କ'ଣ ସବୁ ରହିଛି ତା ଭିତରେ ସବୁ ବର୍ଣ୍ଣନା କରନ୍ତି, ଇଏ ଗୋଟେ ପ୍ରଶ୍ନ। ଦ୍ୱିତୀୟ ହେଉଛି ମହତାନ ଚାମୁ ଚରିତମ, ମହତ ବ୍ୟକ୍ତି ମାନେ ସାଧୁ ସାଧୁ ଗୁରୁ ଏମାନେ ସବୁ ମହତ ବ୍ୟକ୍ତି ଏମାନଙ୍କର ଚରିତ ବା ଏମାନଙ୍କ ବିଷୟରେ ବର୍ଣ୍ଣନା କରନ୍ତି, ଏମାନଙ୍କର କେମିତି କେମିତି ଭଗବତର ଗୀତାଧାରେ ଅର୍ଜୁନ ପଚାରିଛନ୍ତି ଯେ ସ୍ଥିତ ପ୍ରଜ୍ଞା ସକା ଭାଷା ସମାଧି ତସ କେଶବ ସ୍ଥିତ ଦି କିମ୍ ପ୍ରଭାସେ ତ କିମ୍ ଆସିତ ବ୍ରଜେତ କିମ୍, ଏସବୁ ଯେଉଁମାନେ ମହତ ବ୍ୟକ୍ତି ସେମାନଙ୍କର ତାଙ୍କର କିଭଳି ଭାବେ ଭାଷା ସେମାନେ କିଭଳି ଭାବେ କଥା କୁହନ୍ତି, ସ୍ଥିତ ପ୍ରଜ୍ଞା ସକା ଭାଷା ସମାଧି ତାଙ୍କର ଯେଉଁ ଧ୍ୟାନ ଧାରଣା ସବୁ କରନ୍ତି ସେମାନେ କିଭଳି ଭାବରେ କରନ୍ତି, ସେମାନେ କେମିତି ଚାଲନ୍ତି, ସେମାନେ କେମିତି ବସନ୍ତି, ସେମାନେ କେମିତି କଥା କୁହନ୍ତି, ସବୁ ପ୍ରଶ୍ନ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ପଚାରିଛନ୍ତି ଭଗବାନ ଦ୍ୱିତୀୟ ଅଧ୍ୟାୟରେ। ଏବଂ ଭଗବାନ ତାର ଉତ୍ତର ସବୁ ଦେଇଛନ୍ତି। ସେଭଳି ଭାବରେ ଆମର ଏଠି ପରିକେତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ଯେ ମହତାଂ ଅନୁଚରିତାଂ, ମହତ ବ୍ୟକ୍ତିଙ୍କର ଜୀବନୀ, ମହତ ବ୍ୟକ୍ତିଙ୍କର ଜୀବନୀ ଆମର ପ୍ରଭୁ ରାମାନୁଜଙ୍କୁ ପାଠ କରୁଥିଲେ ଯେ ବୃନ୍ଦାବନ ବାସିଜତ ବୈଷ୍ଣବଗଣ ସମସ୍ତଙ୍କ ପାଖରେ ଆମେ ବନ୍ଦନା କରୁଛୁ। ସେ ଯେଉଁ ଲେଖିଛନ୍ତି ଯେ ଦେବକୀ ନନ୍ଦନ, ଦେବକୀ ନନ୍ଦନ ଦାସ ଯେ ସେ ବହୁତ ବୈଷ୍ଣବ ଅପରାଧ କରିଥିଲେ, ଗୋପାଳ ଚାପାଳ ଥିଲେ, ଗୋପାଳ ଚାପାଳ ଥିଲେ ଯେ କି ବହୁତ ବୈଷ୍ଣବ ଅପରାଧ କରିଥିଲେ, ଯେଉଁଥିପାଇଁ କି ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହେଇଥିଲେ। କିନ୍ତୁ ତାପରେ ଯେତେବେଳେ ସେ ଭଲ ହେଇଗଲେ ତାପରେ ସେ ବୈଷ୍ଣବମାନଙ୍କର ସେ ବନ୍ଦନା କରିଛନ୍ତି। ସେଥିପାଇଁ ଏଇ ବୈଷ୍ଣବ ବନ୍ଦନାଟା ସବୁ ପ୍ରାତଃ ମୁହୂର୍ତ୍ତରେ ପାଠ କରାଯାଏ। ବୈଷ୍ଣବମାନଙ୍କର ଭଗବାନଙ୍କର ଚରିତ୍ର ଯେତିକି ଜାଣିବାଟା ଯେତିକି ସହଜ, ବୈଷ୍ଣବମାନଙ୍କର ଚରିତ୍ର ଜାଣିବା ଆହୁରି କଷ୍ଟ। ସେ ଭଗବାନଙ୍କ ଚରିତ୍ର ଜାଣିବା ତ କଷ୍ଟ ନିଶ୍ଚିନ୍ତ ଭାବରେ, କିନ୍ତୁ ତାଠାରୁ ଅଧିକ କଷ୍ଟ ହେଉଛି ବୈଷ୍ଣବ ଭଗବାନଙ୍କ ଭକ୍ତଙ୍କର ଚରିତ୍ର ବିଷୟରେ ଜାଣିବା। ଆମର ଚତୁର୍ ଚତୁର୍ଥ କୁହାଯାଇଛି ଯେ ବୈଷ୍ଣବ କ୍ରିୟା ମଧ୍ୟ ବିଜ୍ଞାନ ବୁଝାଏ। ବୈଷ୍ଣବର ଯେତେ ବିଜ୍ଞାନ ବ୍ୟକ୍ତି ହେଲେ ମଧ୍ୟ, ବିଜ୍ଞ ବ୍ୟକ୍ତି ବା ଯେତେ ବିଜ୍ଞାନ ବ୍ୟକ୍ତି ହେଲେ ମଧ୍ୟ ବୈଷ୍ଣବର କ୍ରିୟା ମଧ୍ୟ ବୁଝିପାରିବେ ନାହିଁ, କାରଣ କେତେବେଳେ ସେମାନେ ଓଲଟା ଭାବରେ କାର୍ଯ୍ୟ କରୁଥିବେ ସେ ଜାଣିପାରିବେନି। ଆମର ଜଣେ ଥିଲେ ବୈଷ୍ଣବ ଥିଲେ ବଂଶୀଧର, ସିଏ ବାହାର ଲୋକମାନେ ନ ଆସିବା ପାଇଁ ସେ ତାଙ୍କ ସାମ୍ନାରେ ଶୁଭ ସବୁ ଇଏ କରୁଥିଲେ, ଶୁଭ ବି ରଖୁଥିଲେ। ଏମିତି ଆମର ବର୍ଣ୍ଣନା କରାଯାଇଛି ଆମର ଯେଉଁ ଆମର ଇଏ ପ୍ରଭୁପାଦ ମହାରାଜଙ୍କର ଗୁରୁଦେବ ଭକ୍ତିଶ୍ରୀନାଥ, ତାଙ୍କର ଗୁରୁଦେବ ଯିଏ ଗୌରକୃଷ୍ଣଦାସ ମହାରାଜ, ସେ ସବୁ ଯେଉଁ ଅସନା ସ୍ଥାନ ମାନଙ୍କରେ ସବୁ ରହିଛି, ମହିଳା ଇତ୍ୟାଦି ସବୁ ଜାଗା ରହିଛି, ସେଇ ଜାଗା ଦେଇକି ଭଜନ କରୁଥିଲେ। ତେଣୁ ବୈଷ୍ଣବମାନଙ୍କର କର୍ତ୍ତବ୍ୟ, ସେଥିପାଇଁ ଆମର ସୁଷମା ଗୌରବନ୍ଦ ସେ ମହାରାଜ କହନ୍ତି ବୈଷ୍ଣବ ସାଧୁ କେମିତି ଆମେ ଜାଣିବା, ଏ ପ୍ରଶ୍ନ ସେ ପଚାରିଛନ୍ତି। ତାଙ୍କର ଅନୁଚରିତ ତାଙ୍କର ଚରିତ୍ର ଜାଣିଲେ ପ୍ରକୃତରେ ଆମେ ଭଗବାନ ଜାଣିପାରିବା। ଭକ୍ତଙ୍କର ଚରିତ୍ର ଜାଣିଲେ ଭକ୍ତ ଭକ୍ତିସ୍ତୁ ଭଗବାନ ଭଗବାନ ଭକ୍ତ ସଙ୍ଗେ ନ ପରିଯାଏ, ଭକ୍ତଙ୍କର ସଙ୍ଗ ଲାଭ କଲେ ଆମେ ଭଗବତ ଭକ୍ତି ପ୍ରାପ୍ତ ହେବା। ତେଣୁ ଭକ୍ତମାନଙ୍କର ଚରିତ୍ର ବିଷୟରେ ଆମେ ଯଦି ଜାଣିବା ସେତେବେଳେ ଆମେ ଭଗବାନ ମଧ୍ୟ ଜାଣିପାରିବା। ତେଣୁ ଏଇସବୁ ଜିନିଷ ଯେଉଁ ରହିଛି ଯେ ଏଇସବୁ ଭକ୍ତର ଚରିତ୍ର ଯେଉଁ ରହିଛି, ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥ କହୁଛନ୍ତି ଭାଗବତମ୍ କହିଲେ ଭଗବାନ ଏବଂ ଭକ୍ତ ଏମାନଙ୍କର ଉଭୟଙ୍କର କଥାକୁ ଭାଗବତ କହିବେ। ଭଗବତ ଆଉ ଭାଗବତ ଗୀତାରେ ତଫାତ ହେଉଛି ସେଇଟା, ଭଗବତ କେତେ ଜଣ ଜାଣିପାରନ୍ତି ସେମାନେ ଭାଗବତ ଗୀତା କହନ୍ତି, ଭଗବତ ମହାପୁରାଣ ବୋଲି କହନ୍ତି, କେତେ ଜଣ ଠିକ ଭାବେ ବୁଝିପାରନ୍ତି। ଭଗବତ କହିଲେ ଭଗବତ ଗୀତା ଭଗବାନଙ୍କ ମୁଖରୁ ଆସୁଛି, ଭଗବତ ଗୀତା ସେଠି କୁହାଯାଉଛି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଗୀତା ସୁବିଧା କର୍ତ୍ତବ୍ୟ କି ମାନେ ଶାସ୍ତ୍ର ବିସ୍ତାରୀ ଯାହା ସ୍ୱୟଂ ପଦ୍ମ ଆବଶ୍ୟକ ମୁଖ ପଦ୍ମିତ। ପଦ୍ମପୁରାଣରେ ଗୀତା ମହାତ୍ମ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଏଇ ଗୀତା ଏତେ ସୁନ୍ଦର ଭାବରେ ଗାନ କରାଯାଇଛି, ଗୀତା ସୁବିଧା କର୍ତ୍ତବ୍ୟ, ଇଏ ଆମର ଆମର କର୍ତ୍ତବ୍ୟ ହେଉଛି ଏ ଗୀତାକୁ ଅଧ୍ୟୟନ କରିବା। ଯାହା ସ୍ୱୟଂ ପଦ୍ମନା ଆବଶ୍ୟକ ଭଗବାନ ଯିଏକି ପଦ୍ମନା ତାଙ୍କର ମୁଖରୁ ଆସୁ, ସ୍ୱୟଂ ତାଙ୍କ ମୁଖରୁ ଆସୁ, ତେଣୁ ଏଠି ଭଗବତ ଗୀତା ବୋଲି କହିଯାଉଛି। କିନ୍ତୁ ଭଗବତ ସମ୍ବନ୍ଧୀୟ ଜିନିଷକୁ ଭାଗବତ ବୋଲି କୁହାଯାଉଛି, ଭଗବାନଙ୍କର ରୂପ ଗୁଣ ଲୀଳା ବା ଭଗବାନଙ୍କର ଭକ୍ତ ଏମାନେ ସମସ୍ତେ ଭାଗବତ ବୋଲି ଯାଉଛନ୍ତି, ଭଗବତ ଗୀତା ଏବଂ ଭାଗବତ। ତେଣୁ ଭାଗବତ କହିଲେ ଭଗବାନ ଏବଂ ଭଗବାନ ଚରିତ୍ରକୁ ନେଇକି ଭାଗବତ କୁହାଯାଉଛି, ପ୍ରଭାତ କହିଛନ୍ତି। ତେଣୁ ଇଏ ହେଉଛି ଦ୍ୱିତୀୟ ପ୍ରଶ୍ନ, ଏବଂ ତୃତୀୟ ପ୍ରଶ୍ନ ହେଉଛି ବର୍ଣ୍ଣାଶ୍ରମ ବିଭାଗ। ବର୍ଣ୍ଣାଶ୍ରମ ବିଷୟରେ ପ୍ରକୃତରେ ଆମର ଆମର ପୃଥିବୀରେ ଆମର ବିଶେଷ ଭାବରେ ଭାରତବର୍ଷରେ ଏବଂ ବିଶେଷ ଭାବରେ ଓଡ଼ିଶାରେ ମଧ୍ୟ ବହୁତ ଲୋକ ଏ ପ୍ରକୃତରେ ବର୍ଣ୍ଣାଶ୍ରମ ଅର୍ଥ ଜାଣିପାରନ୍ତିନି। ସେମାନେ କୁହନ୍ତି ଯେ ଅନ୍ୟ ଯେଉଁ ସବୁ ଧର୍ମ ରହିଛି ତାଙ୍କର ସବୁ ଜାତିଭେଦ ସବୁ ନାହିଁ, କି ଆମ ହିନ୍ଦୁମାନଙ୍କର ସବୁ ରହିଛି ଜାତିଭେଦ, ଏ କଥାଟା ପ୍ରକୃତରେ ଅଧିକାଂଶ ଲୋକ ବୁଝିପାରନ୍ତିନି, ବର୍ଣ୍ଣାଶ୍ରମ ଅର୍ଥ କ'ଣ ଜାଣିପାରନ୍ତିନି, ବହୁତ ଭ୍ରାନ୍ତ ତଥ୍ୟ ସବୁ ରହିଛି ସେ ବିଷୟରେ, ବର୍ଣ୍ଣାଶ୍ରମ ବିଷୟରେ ଜାତିଭେଦ ବିଷୟରେ ଯେଉଁ ରହିଛି ସବୁ ସବୁ ଭ୍ରାନ୍ତ ତଥ୍ୟ ସବୁ ରହିଛି, ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ଏସବୁ ଉତ୍ତର ଦେବେ ପରିକିତ ମହାରାଜଙ୍କର ଏ ପ୍ରଶ୍ନର। ଆଉ ଅନେକ ପ୍ରଶ୍ନ ରହିଛି ଅଷ୍ଟମ ଅଧ୍ୟାୟରେ ସବୁ ବିଭିନ୍ନ ପ୍ରଶ୍ନ ପଚାରି ସାରିକି ଅନ୍ତିମରେ ସେ କହୁଛନ୍ତି ମୁଁ ଯାହା ପଚାରିଲି ଏବଂ ଯାହା ନ ପଚାରିଲି ମଧ୍ୟ ତା ବିଷୟରେ ମଧ୍ୟ କୁହନ୍ତୁ, ମାନେ ପୂର୍ଣ୍ଣ ଜ୍ଞାନ ସେ ଜାଣିବା ପାଇଁ ଚାହୁଁଛି ପରିକିତ ମହାରାଜ। ତେଣୁ ଆମେ ଏଇ ଯେଉଁ ତିନୋଟି ବିଷୟରେ ପରିକିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଆମେ ଏଇ ତିନୋଟି ବିଷୟରେ ଆଲୋଚନା କରିବା। ଏ ଭୌତିକ ଜଗତ ବିଷୟରେ ବର୍ଣ୍ଣନା କରାଯାଇଛି, ବାହାର ଏବଂ ଭିତର ଦୁଇଟାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭୌତିକ ଜଗତ। ପ୍ରଭୁପାଦ ମହାରାଜ କହୁଛନ୍ତି ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏ ଭୌତିକ ଜଗତର ଭିତର ବିଷୟରେ ଜାଣିପାରୁନାହାନ୍ତି, ଆଉ ବାହାର ତାକୁ ଛାଡ଼ନ୍ତି। ବାହାର ଭିତର ହେଲେ କ'ଣ ନା ଆମର ଏଇ ଯେଉଁ ଭୌତିକ ଜଗତ ରହିଛି ଏଇ ଭୌତିକ ଜଗତ ପ୍ରମୁଖରେ 14 ଲୋକ ରହିଛି, ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି। ବ୍ରହ୍ମା ଯେତେବେଳେ ଭାଗବତ ତୃତୀୟ ସ୍କନ୍ଧରେ ବିଦୁରମୁନି ଯୋଉ ମୈତ୍ର ମୁନିଙ୍କୁ ପ୍ରଶ୍ନ ପଚାରିବେ, ତାର ଉତ୍ତରରେ ବିଦୁରମୁନି ସବୁ କହିବେ କେମିତି ବ୍ରହ୍ମା ଭଗବାନଙ୍କର ନାଭିରୁ ଜାତ ହଉଛନ୍ତି ଏବଂ ସେ ଭୌତିକ ଜଗତ କେମିତି ସୃଷ୍ଟି କରୁଛନ୍ତି। ସେଇ ବର୍ଣ୍ଣନା କରାଯାଇଛି ଯୋଉ ପଦ୍ମନାଡ଼ରେ ପଦ୍ମ ଉପରେ ବ୍ରହ୍ମା ରହିଛନ୍ତି, ସେଇ ପଦ୍ମନାଡ଼କୁ ସେ 14 ବିଭକ୍ତ କରିଛନ୍ତି, 14 ସୃଷ୍ଟି କରିଛନ୍ତି। ତେଣୁ ଏ ସବୁକୁ ଭୌତିକ ଜଗତ ବୋଲି ବର୍ଣ୍ଣନା ବୋଲି କୁହାଯିବ, ଏଇ 14 ଯୋଉ ରହିଛି। ତେଣୁ ଏଇସବୁ ଯୋଉ ଆମର ବୈଜ୍ଞାନିକ ମାନେ ଯୋଉ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ କଣ ଅଛି ଜାଣିବା ପାଇଁ ଚାହୁଁଥିଲେ, ସେଥିରେ ସେମାନେ ସଫଳ କରିକି ବର୍ତ୍ତମାନ ଚାହୁଁଛନ୍ତି ମଙ୍ଗଳ ପୃଷ୍ଠରେ କଣ ଅଛି ଜାଣିବା ପାଇଁ, ସେ ଭାବୁଛନ୍ତି ବୋଧେ ମଙ୍ଗଳ ଗ୍ରହରେ ଲୋକ ଥାଇପାରନ୍ତି, କାରଣ ପୃଥିବୀର ପାଖ ଗ୍ରହ ହଉଛି ମଙ୍ଗଳ ଗ୍ରହ ସେମାନେ କହୁଛନ୍ତି। ତେଣୁ ଏ ବିଷୟରେ ସେମାନେ ପୂର୍ଣ୍ଣ ଭାବରେ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି, କିନ୍ତୁ ଶାସ୍ତ୍ରରେ ସବୁ ସମସ୍ତ ଜ୍ଞାନ ସବୁ ରହିଛି। ପ୍ରଭୁପାଦ ମହାରାଜଙ୍କର କନ୍ଭରସେସନ୍ ଆପଣ ପଢ଼ିବେ ଦେଖିବେ, ପ୍ରଭୁପାଦ ମହାରାଜ କହିଛନ୍ତି ବିଶେଷ ଭାବରେ ଯେଉଁ ବୈଜ୍ଞାନିକ ମାନେ ତାଙ୍କର ଅଛନ୍ତି ଶିଷ୍ୟ ସବୁ ଭକ୍ତି ସ୍ୱରୂପ ଦାମଦର୍ଶନ ମହାରାଜ ଏବଂ ଅନ୍ୟାନ୍ୟ ସବୁ ବୈଜ୍ଞାନିକ ଶିଷ୍ୟମାନେ ତାଙ୍କର ଯେ ଥିଲେ, ତାଙ୍କୁ ସେ କହିଛନ୍ତି ଯେ ତମେ ଏଭଳି ଗୋଟେ ପ୍ଲାନେଟାରିୟମ୍ ତିଆରି କରିବ, ଆମର ମାୟପୁରରେ ସେଟା ତିଆରି ଚାଲିଛି, ବର୍ତ୍ତମାନ ତିଆରି ହବ ବୋଲି ଅଛି ବ୍ୟବସ୍ଥା ରହିଛି। ପ୍ରକୃତ ଆମର ଯୋଉ ବେଦିକ ପ୍ଲାନେଟାରିୟମ୍, ଆମର ଯୋଉ ବୈଜ୍ଞାନିକ ମାନେ କହୁଛନ୍ତି ଯେ ପୃଥିବୀ ର ନିୟରେଷ୍ଟ ପାଖ ଉପଗ୍ରହ ଚନ୍ଦ୍ର ଗୋଟେ ଉପଗ୍ରହ ବୋଲି କହିଅଛି ଏବଂ ସିଏ ପୃଥିବୀର ପାଖରେ ରହିଛି, ସୂର୍ଯ୍ୟ ତାଠାରୁ ଦୂରରେ ରହିଛନ୍ତି। ତେଣୁ ଏଇଟା ପ୍ରକୃତରେ ଶାସ୍ତ୍ରସମ୍ମତ ନୁହଁ। ତେଣୁ ଶାସ୍ତ୍ରରେ ସବୁ ଯୋଉ ଅନୁସାରେ ବର୍ଣ୍ଣନା କରାଯାଇଛି ଏ ଭୌତିକ ଜଗତକୁ, ସେଇ ଭୌତିକ ଜଗତକୁ ଆମର ପ୍ଲାନେଟାରିୟମ୍ ଭଳି କରିବା ପାଇଁ ସବୁ ମହାରାଜ ଆମର ପ୍ରଭୁପାଦ ମହାରାଜ ତାଙ୍କର ଶିଷ୍ୟମାନଙ୍କୁ ସବୁ କହିଥିଲେ। ଆମର ପର୍ବତ କନ୍ଭରସେସନ୍ରେ ଆପଣ ଦେଖିବେ ସେଇଟା ମାୟପୁର ସେଥିପାଇଁ ବ୍ୟବସ୍ଥା ଚାଲିଛି। ପ୍ରଭୁପାଦ ମହାରାଜ ଯେଉଁଭଳି କହିଛନ୍ତି ଯେଉଁଭଳି ପ୍ଲାନେଟାରିୟମ୍ ଶାସ୍ତ୍ରରେ ସବୁ ରହିଛି ସେଇ ସେଭଳି ଭାବରେ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଶାସ୍ତ୍ରର ଯେଉଁ ଜିନିଷ ରହିଛି ସେଥିରେ କୌଣସି ଭୁଲ ନାହିଁ, ବୈଜ୍ଞାନିକମାନଙ୍କର ଯେଉଁ ଜିନିଷଟା ସେଇଟା ପୂର୍ଣ୍ଣ ଜ୍ଞାନ ସେମାନେ ପ୍ରାପ୍ତ ହେଇନାହାନ୍ତି। ତେଣୁ ଏଇ ଯେଉଁ ଭୌତିକ ଜଗତ ରହିଛି ଏ ଭୌତିକ ଜଗତ ଭିତର କହିଲେ ଏଇ ଆମର ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି, ଏ ସମସ୍ତ ଭୌତିକ ଜଗତକୁ 50 ଯୋଜନ ବୋଲି କୁହାଯାଉଛି, ମାନେ 400 ମାଇଲ୍। ଏ ସମସ୍ତ ଭୌତିକ ଜଗତର ବିସ୍ତାର ହେଉଛି 400 ମାଇଲ୍, ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଭୌତିକ ଜଗତ ଭିତର କଥା, ପୁଣି ଆ ବାହାରେ କ'ଣ ରହିଛି, ବାହାରେ ଆମର ଶ୍ରୀମନ୍ତ ଭାଗବତ 10 99 ସେଟା ବର୍ଣ୍ଣନା କରାଯାଇଛି। ଯେତେବେଳେ ଦ୍ୱାରକାରେ ଭଗବାନ ଥିଲେ ସେ ସମୟରେ ଜଣେ ବ୍ରାହ୍ମଣଙ୍କର ଯେଉଁ ପିଲା ଜନ୍ମ ହଉଥିଲେ ସେ ସବୁ ମୃତ୍ୟୁବରଣ କରୁଥିଲେ, ତେଣୁ ସେ ସବୁବେଳେ ଆସି ଦ୍ୱାରକାରେ ଭଗବାନ କୃଷ୍ଣଙ୍କୁ, ଭଗବାନ ସେଠି ତାଙ୍କର ରାଜୁତି ଚାଲିଥିଲା ଭଗବାନ କୃଷ୍ଣଙ୍କର ଦ୍ୱାରକାରେ, ସେ ସବୁବେଳେ ଆସି ଗାଳି ଦିଅନ୍ତି। ଥରେ ନବମ ପୁତ୍ର ଯେତେବେଳେ ତାଙ୍କର ମୃତ୍ୟୁବରଣ କରିଛି ସେତେବେଳେ ସେ ଆସି ସେତେବେଳେ ଗାଳି ଦଉଛନ୍ତି, ସେ ସମୟରେ ଅର୍ଜୁନ ସେଠି ରହିଛନ୍ତି, ଅର୍ଜୁନ ସେ ଦ୍ୱାରକାରେ ଆସି ପହଞ୍ଚନ୍ତି। ତେଣୁ ସେ ଯେତେବେଳେ ଭଗବାନ କୃଷ୍ଣଙ୍କର ଗାଳି ଶୁଣିଛନ୍ତି ସେ ସହିପାରିନାହାନ୍ତି। ଆମର ବର୍ଣ୍ଣନା କରାଯାଇଛି ନିନ୍ଦା ଯେଉଁଠି ହଉଥିବ ଭଗବାନଙ୍କର ବା ଭଗବାନ ଭକ୍ତଙ୍କର ସେଠି ପ୍ରକୃତରେ ସେ ଜଣେ ରହିବା କଥା ନୁହଁ, ଯଦି ରହିଲେ ତାହେଲେ ସେ ଭଗବତୀ ନିନ୍ଦାରେ ସେ ମଧ୍ୟ ଭାଗିଗଲେ, ସେ ବର୍ଣ୍ଣନା କରାଯାଇଛି। ଚତୁର୍ଦ୍ଦଶ ସ୍କନ୍ଧରେ ଶିବଜୀଙ୍କର ଯେଉଁ ଅପମାନ କରାଯାଇଛି ଦକ୍ଷ ମହାରାଜ ଯେଉଁ ଅପମାନ କରିଛନ୍ତି ସେଇ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ଆମର ମଧ୍ୟ କୁହାଯାଇଛି ଆମର ଯେଉଁ ନାମ ଅପରାଧ ରହିଛି ତା ଦେହରେ ଗୋଟିଏ ପ୍ରଥମ ନାମ ଅପରାଧ ହେଉଛି ସାଧୁ ନିନ୍ଦା, ଏଠୁ ପ୍ରଥମ ଅପରାଧ। ଯେହେତୁ ଅର୍ଜୁନ ଯେତେବେଳେ ଶୁଣିଲେ ଭଗବାନଙ୍କ ବିଷୟରେ ଯେତେବେଳେ ସେ ଗାଳି ଦେଉଛନ୍ତି ସେତେବେଳେ ସେ ବୁଝିଲେ କ'ଣ କଥା, ସେ କହିଲେ କୃଷ୍ଣ ସ୍ୱୟଂ ଭଗବାନ ସେ ରାଜୁତି କରୁଛନ୍ତି କିନ୍ତୁ କାହିଁକି ମୁଁ ଥାଉଥାଉ ମୋର ପୁଅ କାହିଁକି ମୃତ୍ୟୁବରଣ କରୁଛି। ନିୟମ ହେଉଛି କ'ଣ, ଜଣେ ପିତାମାତାଙ୍କର ପରେ ତାଙ୍କର ପୁତ୍ରମାନେ ମୃତ୍ୟୁବରଣ କରିବେ, ଫାର୍ଷ୍ଟ ପିତାମାତା ମୃତ୍ୟୁବରଣ କରିବେ ତାପରେ ତାଙ୍କ ପୁତ୍ରମାନେ ମୃତ୍ୟୁବରଣ କରିବେ, ଇଏ ହେଉଛି ନିୟମ। କିନ୍ତୁ ଯେଉଁଠି ଠିକ ଭାବରେ ଧର୍ମନୀତି ପାଳନ କରାଯାଉନି ସେଠି ସେ ତାର ବ୍ୟତିକ୍ରମ ରହିଛି, ସେଥିପାଇଁ ଏଇଭଳି ଭାବରେ ସେ ମାନସିକ କଥା ଯେତେବେଳେ କହୁଥିଲେ ସେତେବେଳେ ଅର୍ଜୁନ କହିଲେ ଠିକ ଅଛି ତମର ଯେତେବେଳେ ଯଦି ପୁଷ୍ପ ପୁତ୍ର ସନ୍ତାନ ଯାହା ଦେବେ ତାହେଲେ ମୁଁ ତାର ସୁରକ୍ଷା ଦେବି। କିନ୍ତୁ ସେ ବ୍ରାହ୍ମଣ ଜଣଙ୍କ ଅର୍ଜୁନ କଥାକୁ ରାଜି ହେଲେ ମାନେ ବିଶ୍ୱାସ କଲେନି, କହିଲେ ତମେ କିଛି କରିପାରିବନି, କୃଷ୍ଣ ସ୍ୱୟଂ ଥାଇକି ବି ଇଏ କରୁନି ତମେ କ'ଣ କରିପାରିବ, ଠିକ ଅଛି ମୁଁ ପ୍ରତିଜ୍ଞା କରି କହୁଛି, ଯଦି ମୁଁ ତମର ପୁତ୍ର ମାନଙ୍କୁ ଯେଉଁ ଆସନ୍ତା ଯେସବୁ ପୁତ୍ର ଜନ୍ମ ହେବେ ତାକୁ ଯଦି ମୁଁ ସୁରକ୍ଷା ନ ଦେଇପାରେ ତାହେଲେ ମୁଁ ନିଜେ ଅଗ୍ନିରେ ଝାସ ଦେବି ଏମାନେ କହିଛନ୍ତି। ତାପରେ ଠିକ ଅଛି, ତାପରେ ସେମାନେ ଫେରିକି ଆସିଛନ୍ତି ଏବଂ ତାଙ୍କ ଯେତେବେଳେ ଦଶମ ପୁତ୍ର ଜନ୍ମଗ୍ରହଣ କରୁଛି ସେଇ ସମୟରେ ସେ ଅର୍ଜୁନଙ୍କୁ ଖବର ଦେଇଛନ୍ତି ଏବଂ ଅର୍ଜୁନ ଆସିକିରି ତାଙ୍କର ଗାଣ୍ଡିବଧନ ଦ୍ୱାରା ସମସ୍ତ ସବୁ ସୁରକ୍ଷା ପ୍ରଦାନ କରୁଛି। ସେ ଯେ ନବଜାତ ଶିଶୁ ଜାତ ହବ ତା ପାଇଁ ସବୁ ସୁରକ୍ଷା ଦେଇଛି, କେହି କଥା କିନ୍ତୁ ପଶିପାରିବେ, କିନ୍ତୁ ସେ ଜନ୍ମ ହଉ ସେ ପୁଣି ମୃତ୍ୟୁବରଣ କଲା, ସେ କାନି କାନି ପଳେଇ ଯାଉଛି। ତେଣୁ ତାପରେ ଯେତେବେଳେ ସେ ଆସି ପହଞ୍ଚିଲେ ଅର୍ଜୁନ କହିଲେ, ଅର୍ଜୁନ ଦେଖିଲେ ଏଇସବୁ ଘଟଣା ପୁଣି ହେଇଛି। ତେଣୁ ସେ କ'ଣ କଲେ ନା ମୃତ୍ୟୁ ଲୋକକୁ ଯାଇଛନ୍ତି ଏବଂ ସବୁଆଡ଼େ ଯାଇଛନ୍ତି କିନ୍ତୁ ପୁଅକୁ ପାଇନାହାନ୍ତି। ତେଣୁ ସେ ଅନ୍ତିମରେ ସେ ଯେତେବେଳେ ନିଆଁରେ ଝାସ ଦେବାକୁ ବସିଛନ୍ତି ସେତେବେଳେ ଭଗବାନ କୃଷ୍ଣ ତାକୁ କହିଛନ୍ତି ଟିକେ ଆସ, ତମେ ଆସ ତାକୁ ଦେଖିବ ପିଲାମାନଙ୍କୁ ଆଣିବ କହିକି ସେ ଯାଇଛନ୍ତି। ସେହି ସମୟରେ ବର୍ଣ୍ଣନା କରାଯାଇଛି ଭୌତିକ ଜଗତର ବାହାର ବିଷୟରେ କ'ଣ ସବୁ ବର୍ଣ୍ଣନା କରାଯାଇଛି, ଆମ ଶାସ୍ତ୍ରରେ ମଧ୍ୟ ରହିଛି କିନ୍ତୁ ସେଠି ପ୍ରାକ୍ଟିକାଲ ଦେଖେଇ ଦିଆଯାଇଛି। ଭଗବାନ କୃଷ୍ଣ କ'ଣ କରୁଛନ୍ତି, ଅର୍ଜୁନକୁ ରଥରେ ବସେଇକି ନେଇକି ଯାଉଛନ୍ତି ଏବଂ ଜଗତ ପାର ହେଇକିରି ଗଲା ପରେ ତାପରେ ଅନ୍ଧକାର ଆରମ୍ଭ ହେଇଛି ଆଉ ଘୋଡ଼ାମାନେ ତାଙ୍କର ଚାଲୁନାହାନ୍ତି। ତେଣୁ ଭଗବାନ କ'ଣ କଲେ ନା ତାଙ୍କର ସୁଦର୍ଶନ ଚକ୍ରକୁ ପଠେଇଛନ୍ତି, ସୁଦର୍ଶନ ଚକ୍ରକୁ ଛାଡ଼ିଛନ୍ତି ଏବଂ ସୁଦର୍ଶନ ଚକ୍ରର ଆଲୋକରେ ପୁରା ଆଲୋ ସବୁକିଛି ଆଲୋକିତ ହୋଇଛି। ଏ ଭୌତିକ ଜଗତ ଯେଉଁ ରହିଛି ଏ ଭୌତିକ ଜଗତର ବାହାରେ ଆଠଟି ଆବରଣ ରହିଛି ଏବଂ ପ୍ରତି ଆବରଣ ତା ପୂର୍ବ ଆବରଣର ଦଶ ଗୁଣ ଅଧିକା। ଏଇଭଳି ଭାବରେ ଏ ଆଠ ଗୁଣ ଯେଉଁ ରହିଛି, ଆଠଟି ଆବରଣ ରହିଛି, ଆଠଟି ଆବରଣକୁ ଯେତେବେଳେ ଭେଦ କରି ଜଣେ ଯେତେବେଳେ ଯିବ ସେତେବେଳେ ଚିର ଜଗତ ବିଷୟରେ ଜାଣିପାରିବ। ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ହେଉଛି ଚିର ଜଗତ, ଭଗବତ ରଚନା ମଧ୍ୟରେ ବର୍ଣ୍ଣନା କରାଯାଇଛି। ପରସ୍ତସ୍ମାତ୍ ଭାବନ୍ୟୋ ବ୍ୟକ୍ତ ବ୍ୟକ୍ତା ସନାତନ ଯଶ ସର୍ବେଷୁ ଭୂତେଷୁ ନଶ୍ୱର ବିନଶ। ଏ ଭୌତିକ ଜଗତ ହେଉଛି କ'ଣ ନା ସବୁବେଳେ ତାର ସୃଷ୍ଟି ସ୍ଥିତି ପ୍ରଳୟ ଚାଲିଯାଇଥିବ, ଏ ହେଉଛି ଭୌତିକ ଜଗତର ଲକ୍ଷଣ। କିନ୍ତୁ ଭୌତିକ ଜଗତର ଉର୍ଦ୍ଧ୍ୱରେ ଆଉ ଗୋଟେ ଏଭଳି ଜଗତ ରହିଛି ଯାହାକି ସବୁବେଳେ ପାଇଁ ଚିରନ୍ତନ ରହିଛି। ଏ ଭୌତିକ ଜଗତ ଧ୍ୱଂସ ହେଲେ ମଧ୍ୟ ସେ ଜଗତ ଧ୍ୱଂସ ହୋଇଯାଏ। ତେଣୁ ସେ ଭଗବାନ ଅର୍ଜୁନ କୃଷ୍ଣ ଅର୍ଜୁନକୁ ନେଇକିରି ସେଇ ଜଗତକୁ ଯାଇଛନ୍ତି। ତେଣୁ ଏ ଯେଉଁ ଚିର ଜଗତ ଏବଂ ଭୌତିକ ଜଗତ ଏ ମଝିରେ ଏ ଯେଉଁ ନଦୀ ବା ସମୁଦ୍ର ରହିଛି ତାକୁ ବିରଜା ନଦୀ ବୋଲି କୁହାଯାଉଛି, ପୁଣି କାରଣାନବ ସାଗର ବୋଲି କୁହାଯାଉଛି। କାରଣାନବ ସାଇ ଭଗବାନ ବିଷ୍ଣୁ ସେଠି ସ୍ଥାନ କରିଛନ୍ତି, ଆମର ବ୍ରହ୍ମଶଙ୍କରରେ ବର୍ଣ୍ଣନା କରାଯାଇଛି। ସିଦ୍ଧ କାରଣା ନବଜଳି ବ୍ରଜଗ୍ରୀଷ୍ମ ଯୋଗ ନିଦ୍ରା ମନନ୍ତ ଜଗଦନ୍ତ ସରୋମ କୂପ ଆଧାର ଶକ୍ତି ମହଲଙ୍ଗା ପରାଂଶ ମୂର୍ତ୍ତି ଗୋବିନ୍ଦ ମାଦି ପୁରୁଷ ଯଶେଇ କନିଶ୍ୱଶୀତ କାଳ ମଥାବଲମ୍ବ୍ୟ ଜୀବନ୍ତି ନୋମିଳା ଜଗଦଣ୍ଡନାଥ ବିଷ୍ଣୁର୍ମହାନ୍ ସୈଦସ୍ୟ ବଳାବିଶେଷ ଗୋବିନ୍ଦ ମାଦି ପୁରୁଷ ସେଇ କାରଣା ନବଜଳ ସେ ଯେଉଁ ସାହିତ୍ୟ ହେଇଛନ୍ତି ମହାବିଷ୍ଣୁ ବୋଲି କୁହାଯାଉଛି, ସେ ଭଗବାନଙ୍କର କଳା ସହିତ ତୁଳନା କରାଯାଉଛି। ଭଗବାନଙ୍କର ଯେଉଁ ବିସ୍ତାରକୁ ଅଂଶ ବୋଲି କୁହାଯାଉଛି ଏବଂ ସେ ବିସ୍ତାରର ଆଉ ଯେତେବେଳେ ବିସ୍ତାର ଆସୁଛନ୍ତି ତାକୁ କଳା ବୋଲି କୁହାଯାଉଛି। ଯେ କାରଣ ନବଜଳରେ ସ୍ନାନ କରୁଛନ୍ତି, ଯେ କାରଣ ନବଜଳେ ଭଜତି ଯୋଗ ନିଦ୍ରା, ଯୋଗ ନିଦ୍ରାରେ ସେ ରହିଛନ୍ତି। ଆମର ନିଦ୍ରା ଆଉ ତାଙ୍କ ନିଦ୍ରା ବି ତଫାତ୍ ହେଉଛି, ଆମେ ନିଦ୍ରାରେ ତମ ଗୁଣରେ ନିଦ୍ରା ଯାଉଛେ, କିନ୍ତୁ ଭଗବାନ ଯେଉଁ ସ୍ନାନ କରୁଛନ୍ତି ସେ ଶୁଦ୍ଧ ସତ୍ୱ ସ୍ତରରେ ସ୍ନାନ କରୁଛନ୍ତି। ତେଣୁ ଏଇଟା ଚତୁର୍ଥ ସ୍ତର ବୋଲି କୁହାଯାଉଛି, ତୁରୀୟ ସ୍ତର ବୋଲି କୁହାଯାଏ। ଆମେ ସାଧାରଣତଃ ତିନୋଟି ଅବସ୍ଥା ରହିଛି, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ଶୟନ ଅବସ୍ଥା ବା ସେ ସମୟରେ ମାନେ ଆଉ ସେ ସମୟରେ ଆମର ବୁଦ୍ଧି କାମ କରିନଥାଏ, ଆଉ ଗୋଟେ ସ୍ତର ହେଉଛି ଯେଉଁ ସ୍ୱପ୍ନ ଅବସ୍ଥା। ଏଇ ତିନୋଟି ସ୍ତରରେ ଆମେ ରହୁଛେ, କିନ୍ତୁ ଏହାର ଉର୍ଦ୍ଧ୍ୱରେ ଆଉ ଗୋଟେ ସ୍ତର ରହିଛି ଯାହାକି ଯୋଗ ନିଦ୍ରା ବୋଲି କୁହାଯାଉଛି, ତୁରୀୟ ଅବସ୍ଥା। ଭଗବାନ ସ୍ନାନ କରିଥିଲେ ମଧ୍ୟ ସେସବୁ ଜାଣୁଛନ୍ତି। ସେହି ଅବସ୍ଥାରେ ଯେଉଁ କାରଣାନବ ଜଳରେ ମହାବିଷ୍ଣୁ ଯେଉଁ ସ୍ନାନ କରିଛନ୍ତି, ସ୍ନାନ କଲେ ମଧ୍ୟ ସେ ସବୁ ସେଇଠୁ ତାଙ୍କର ସବୁ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, ତାଙ୍କର ନିଶ୍ୱାସରୁ ଏ ଭୌତିକ ଜଗତ ସବୁ ଆସୁଛି ସୃଷ୍ଟି ହେଉଛି। ଏବଂ ଯେତେବେଳେ ସେଇ ମହାବିଷ୍ଣୁ ଯେତେବେଳେ ନିଶ୍ୱାସ ଗ୍ରହଣ କରୁଛନ୍ତି ସେତେବେଳେ ସମସ୍ତ ଭୌତିକ ଜଗତ ପୁଣି ତାଙ୍କଠାରେ ଯାଇକି ରହୁଛି। ତେଣୁ ଇଏ ହେଉଛି ମହାବିଷ୍ଣୁଙ୍କର ଗୋଟିଏ ନିଶ୍ୱାସର ପରିମାଣ, ଯେସେହି ନିଶ୍ୱାସିତ କାରଣ ମଥାବଲମ୍ବ୍ୟ ଜୀବନ୍ତି ମହମିଳା ଜଗଦଣ୍ଡନାଥ। ଜଗଦଣ୍ଡନାଥ କହିଲେ ବ୍ରହ୍ମା, ସେମାନେ କେତେ ବର୍ଷ ଜୀବନ ଧାରଣ କରନ୍ତି ନା ଏଇ ବିଷ୍ଣୁଙ୍କର ଗୋଟିଏ ନିଶ୍ୱାସର ପରିମାଣ, ଯାହାକି ଆମର ଭଗବତ ଗୀତା ରାଷ୍ଟ୍ର ମଧ୍ୟରେ ଭଗବାନ କହିଛନ୍ତି ତାଙ୍କର ଆୟୁଷ କିଭଳି ଭାବରେ ବ୍ରହ୍ମାଙ୍କର ନା ଖାଲି ତାଙ୍କ ଆୟୁଷ କଥାରେ ଛାଡ଼ୁ, ତାଙ୍କ ଗୋଟିଏ ଦିନ ହେଉଛି ଆମର 1000 ଦୀର୍ଘ ଯୁଗ। ଭଗବତ ଗୀତା ରାଷ୍ଟ୍ର ମଧ୍ୟରେ ଭଗବାନ କହିଛନ୍ତି ଯେ ଗୋଟିଏ ଦିନ ହଉଛି 1000 ଦିବ୍ୟ ଦିନ, ରାତ୍ରି ମାନେ ଗୋଟିଏ 1000 ଦିବ୍ୟ ଯୁଗ କଣ ନା, ଗୋଟିଏ ଦିବ୍ୟ ଯୁଗ ହଉଛି କଣ ନା ସତ୍ୟ ତ୍ରତ୍ୟ ଦ୍ୱାପର କଳି, ଏ ଚାରିଟି ଯୁଗ ମିଶିଲେ ଗୋଟିଏ ଯୁଗ ହଉଛି ଦିବ୍ୟ ଯୁଗ। ବର୍ତ୍ତମାନ ଆମର କଳିକାଳ ସମୟ ଚାଲିଛି, କଳିଯୁଗର ପରିମାଣ ହଉଛି 4,32,000 ବର୍ଷ, ମାତ୍ର ବର୍ତ୍ତମାନ 5,000 ବର୍ଷ ଯାଇଛି ଆଉ 4,27,000 ବର୍ଷ ରହିଛି। ତେଣୁ ଯେଉଁମାନେ କହୁଛନ୍ତି 2012 ସବୁ ଧ୍ୱଂସ ହେଇଯିବ, ତେଣୁ ଆମେ ଏଇଥିରୁ ଅନୁମାନ କରିବା କେଉଁଟା ଠିକ, ଶାସ୍ତ୍ର ଅନୁସାରେ ଏଇଟା କୁହାଯାଉଛି। ତେଣୁ ଏହାର 2 ଗୁଣ ହେଉଛି ଦ୍ୱାପର ଯୁଗ ପରିମାଣ 8,64,000 ବର୍ଷ, ଆର 3 ଗୁଣ ହେଉଛି ତ୍ରେତା ଯୁଗ ପରିମାଣ ଯାହାକି 12,96,000 ବର୍ଷ, ଏବଂ କଳିଯୁଗର 4 ଗୁଣ ହେଉଛି ସତ୍ୟଯୁଗର ପରିମାଣ ଯାହାକି 17,28,000 ବର୍ଷ। ଏହିଭଳି ଭାବରେ ସତ୍ୟ ତ୍ରେତା ଦ୍ୱାପର କଳି ଚାରିଯୁଗ ମିଶିଲେ ଆସୁଛି 43,20,000 ବର୍ଷ। ଆକୁ ଯଦି ଆମେ 1000 ଗୁଣିବା ସେ ହେଉଛି 432 କୋଟି ବର୍ଷ, ଯାହାକି ବ୍ରହ୍ମାଣ୍ଡ ଗୋଟେ ଦିନ, ସହସ୍ର ଯୁଗ ପର୍ଯ୍ୟନ୍ତ ଅହତ ଭ୍ରମଣ ଦିନ, ତାଙ୍କ ରାତ୍ରି ମଧ୍ୟ ସେହିଭଳି ଭାବରେ ରହିଛି, ଦେବରାତ୍ର ବିଦୋଜନା ତାଙ୍କ ରାତ୍ରି ମଧ୍ୟ ସେହିଭଳି ଭାବରେ 432 କୋଟି ବର୍ଷ। ଏଭଳି ଭାବରେ ଦିନ ରାତି ମିଶିଲେ ବ୍ରହ୍ମାଙ୍କର 864 କୋଟି ବର୍ଷ ରହୁଛି। ଆକୁ ଯଦି ଆମେ 30 ଗୁଣିବା ଆତଙ୍କେ ଗୋଟେ ମାସ ହବ, ତାକୁ ପୁଣି ଯଦି 12 ଗୁଣିବା ସେଇଟା ହବ ଗୋଟେ ବର୍ଷ, ତାକୁ ଯଦି 100 ଗୁଣାଯିବ ତାହେଲେ ସେ ହେଉଛି ବ୍ରହ୍ମାଙ୍କ ପରିମାଣ, ଆୟୁଷ ପରିମାଣ। ଏତିକି ପରିମାଣ ହେଉଛି ମହାବିଷ୍ଣୁଙ୍କର ଗୋଟେ ନିଶ୍ୱାସର ପରିମାଣ, ଯେ ସେଇ ନିଶ୍ୱସିତ କାଳ ମଥା ଅବଲମ୍ବ୍ୟ ଜୀବନ୍ତି ଲୋକରେ ଯାହା ଦେବଧନ, ସେଇ ମହାବିଷ୍ଣୁ ପାଖରେ ଯାଇ ପହଞ୍ଚନ୍ତି, ଅର୍ଜୁନ ଏବଂ ଭଗବାନ କୃଷ୍ଣ ଯାଇ ପହଞ୍ଚନ୍ତି, ତା ମଧ୍ୟରେ ପହଞ୍ଚନ୍ତି ସେଇ ସମୁଦ୍ରରେ ଯେଉଁ ରହିଛି ସେଠି ଗୋଟେ ବିରାଟ ସୁନ୍ଦର ମହଲ ରହିଛି, ସେଇ ମହଲ ଭିତରେ ସେ ଯେତେବେଳେ ଯାଇ ପହଞ୍ଚନ୍ତି ସେତେବେଳେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ସେମାନେ ସେଇ ମହାବିଷ୍ଣୁ ଦର୍ଶନ କରୁଛନ୍ତି, ସେ ଅନନ୍ତ ଶଯ୍ୟାରେ ଶୟନ କରୁଛନ୍ତି ଏବଂ ତାଙ୍କ ପାଖରେ ଯେତେବେଳେ ଯାଇ ପହଞ୍ଚନ୍ତି ସେଇ ସମୟରେ ମହାବିଷ୍ଣୁ ତାଙ୍କୁ କହିଛନ୍ତି ଯେ ପ୍ରକୃତରେ ମୁଁ ଏଇ ବ୍ରାହ୍ମଣର ସନ୍ତାନମାନଙ୍କୁ ଆଣିଥିଲି, କାହିଁକି ନା ମୁଁ ଆପଣଙ୍କୁ ଖବର ଦେବା ପାଇଁ ଚାହୁଁଥିଲି, ଟିକେ ଆପଣଙ୍କୁ ଦର୍ଶନ କରିବା ପାଇଁ ଚାହୁଁଥିଲି ଏବଂ ମୁଁ ଆପଣଙ୍କୁ ଖବର ଦେବା ପାଇଁ ଚାହୁଁଥିଲି ଯେ ଆପଣଙ୍କର ସମୟ ହେଇଗଲା, ଶେଷ ହେଇଗଲା। ଭଗବାନ ଯେଉଁ ଅବତାର ଭଗବାନ ଆସନ୍ତି ବ୍ରହ୍ମାଙ୍କର ଗୋଟେ ଦିନରେ ଭଗବାନ କୃଷ୍ଣ ଆସନ୍ତି, ତେଣୁ ଭଗବାନ କୃଷ୍ଣ ଯେଉଁ ଆସନ୍ତି ସେ 125 ବର୍ଷ ତାଙ୍କର ବିଳାସ କରନ୍ତି, ତେଣୁ ଯେହେତୁ 125 ବର୍ଷ ପୁରିବାକୁ ରହିଛି କିଛି ବର୍ଷ ବା କିଛି ବର୍ଷ, ତେଣୁ ଯେଉଁ ମହାବିଷ୍ଣୁ ସେ କଥା ତାକୁ ଜଣାଇଦେଲେ, କହିଲେ ଆପଣଙ୍କର ବର୍ତ୍ତମାନ ଯେଉଁ ଅବତାରର ସମାଜ ଶେଷ ହେଇଯାଇଛି, ଆପଣ ଆପଣଙ୍କ ଧାମକୁ ଯାଆନ୍ତୁ। ଏଇଭଳି ଭାବରେ କହିକି ସେ ଯେଉଁ 10ଟି ପୁତ୍ରକୁ ଆଣିଥିଲେ ସେ 10ଟି ପୁତ୍ରକୁ ସେ ତାଙ୍କୁ ପ୍ରଦାନ କରିଛନ୍ତି, ତେଣୁ ତାକୁ ଆଣିକି ଆସିକିରି ଅର୍ଜୁନ ପୁଣି ସେ ବ୍ରାହ୍ମଣଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଇଏ ହେଉଛି ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ରହିଛି ଆବରଣ ସବୁ ରହିଛି ସେ ବିଷୟରେ ଆମ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ 10 ଗୁଣ ଅଧିକା, ତେଣୁ ଆକୁ ଭେଦ କଲେ ଜଣେ ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଯେଉଁ ଚିତ୍ ଜଗତକୁ ଯିବେ ଆକୁ ଭେଦ କଲେ ସେଥିରେ ଯିବେ, ତେଣୁ ଆମକୁ ସମସ୍ତଙ୍କୁ ସେଇଭଳି ଭାବରେ ଆମକୁ ସୁଯୋଗ ଦିଆଯାଇଛି, ଆମେ ଏଇ ଭୌତିକ ଜଗତକୁ ଆମେ କେମିତି ପାର ହେବା, ଏଇ ଯେଉଁ ଆବରଣ ରହିଛି 8ଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣର 10 ଗୁଣ ଅଧିକା, ତାହେଲେ ଆମେ କେମିତି ପାର ହେବା। ବରାବରଣରେ ଭଗବତ ଗୀତାର 8:24 ଭଗବାନ କହିଛନ୍ତି, ସେଟା ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ଯେ ମୁଁ ତାଙ୍କୁ ନେଇଯାଏ ସେଠି, ଯେଉଁମାନେ ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି ସେମାନେ ସେମାନେ ତାଙ୍କର ମୁକ୍ତି ପ୍ରାପ୍ତ ହୁଅନ୍ତି, କିନ୍ତୁ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛନ୍ତି ସେମାନେ ବହୁତ ପ୍ରକାର ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ଅନନ୍ୟା ଚେତ ସତତମ ଯେଉଁମାନେ ସ୍ମୃତି ନିତ୍ୟସଲଭ ନିଜିତ ଯୁକ୍ତ ସୁଯୋଗିନା, ଏଇ ଶ୍ଳୋକରେ ଭଗବାନ ସେ ବରାପୁରାଣରୁ ସେଇ ଶ୍ଳୋକଟି ଉଦ୍ଧାର କରିଛନ୍ତି ଯେ କେମିତି ସେମାନଙ୍କୁ ମୁଁ ନେଇଯାଏ, ମୁଁ ନିଜେ ଭଗବାନ ତାଙ୍କୁ ସବୁ ଉଦ୍ଧାର କରନ୍ତି, ବହୁତ ଜଗତ ଯେଉଁମାନେ ଭଗବାନଙ୍କର ସବୁବେଳେ ସ୍ମରଣ କରନ୍ତି ଅନନ୍ୟ ଚେତା ସହିତ ଯେଉଁମାନେ ସ୍ମରଣ ନିତ୍ୟ ସହ ତସ୍ୟ ଆମେ ସୁଲଭ ପାଠ, ଭଗବାନ ତାଙ୍କ ପାଇଁ ବହୁତ ସୁଲଭ ହେଇଯାଆନ୍ତି। ଆଉ ସୁଲଭରେ କ'ଣ ହୁଏ ନା ମାମ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପ୍ରମତି ମହାତ୍ମା ସଂସିଦ୍ଧି କର୍ମାଙ୍କ, ଏଠି ମହାତ୍ମାର କଥା ଆସୁଛି ଯେଉଁଗୋଟି ଦ୍ୱିତୀୟ ପ୍ରଶ୍ନ ଯେ ମହାତ୍ମାମାନଙ୍କର କ'ଣ ଅନୁଚରିତ, ଏତୁତି ପ୍ରଶ୍ନ। ମହାତ୍ମା କହିଲେ ଭଗବାନ କହୁଛନ୍ତି ମହାତ୍ମା ଯେଉଁମାନେ ମହାତ୍ମା ସେମାନେ ଯେତେବେଳେ ଶରୀରତ୍ୟାଗ କରନ୍ତି ସେମାନେ ଆଉ ଭୌତିକ ଜଗତକୁ ଆସନ୍ତି। ଇଏ ହେଉଛି ମହାତ୍ମାଙ୍କର ଲକ୍ଷଣ। ମହାତ୍ମାଙ୍କର ଯେଉଁ ସଂଜ୍ଞା ରହିଛି ମହାତ୍ମାଙ୍କ ସଂଜ୍ଞା ଭାଗବତରେ ବା ଭଗବତ ଗୀତାରେ ଏଠାରେ ସବୁ ବର୍ଣ୍ଣନା କରାଯାଇଛି ବା ବିଶେଷ ଭାବରେ ଭଗବତ ଗୀତାରେ ଭଗବାନ ବହୁତ ଜାଗାରେ ମହାତ୍ମା ଶବ୍ଦ ବ୍ୟବହାର କରିଛନ୍ତି। ଏଇଠି ଅଷ୍ଟମ ଅଧ୍ୟାୟରେ ଏଇଠି କୁହାଯାଇଛି ମାମୁଁ ପେତେ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପୁଣି ମହାତ୍ମା ସଂସ୍କୃତି ପରମାଙ୍ଗତ। ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତି ସେମାନେ ମହାତ୍ମା କହିବା। ଆମର ଯଦିଓ ଆମର ମହାତ୍ମା ଗାନ୍ଧୀ କୁହାଯାଉଛି ତାଙ୍କୁ ମହାତ୍ମା ଆଖ୍ୟା ଦିଆଯାଇଛି, କିନ୍ତୁ ପ୍ରଭୁପାଦ ମହାରାଜ କୁହନ୍ତି ସେ କଥା ଯେ ମହାତ୍ମା କହିଲେ ଗୋଟେ ରବର ଷ୍ଟାମ୍ପ ନୁହଁ, ଆମେ ଜଣଙ୍କୁ ରବର ଷ୍ଟାମ୍ପ ଦେଇଦେଲେ ସେ ମହାତ୍ମା ହେଇଗଲେ। ମହାତ୍ମା ଭଗବତ ଗୀତାରେ ଏବଂ ଅନ୍ୟାନ୍ୟ ଶାସ୍ତ୍ରରେ ମନା କରାଯାଇଛି ଯେ ମହାତ୍ମା ହେଉଛନ୍ତି ମାନବାର ଦୈବୀ ପ୍ରକୃତି ଆଶ୍ରିତା। ମହାତ୍ମା ହେଉଛନ୍ତି ଦୈବୀ ପ୍ରକୃତିର ଆଶ୍ରୟ କରିଛନ୍ତି। ଆମେ ଆମେ ଯେଉଁ ସାଧାରଣ ଆତ୍ମା ରହିଛେ ଆମେ କେଉଁ ପ୍ରକୃତି ରହିଛେ ନା ଭଗବାନଙ୍କର ଏଇ ଯେଉଁ ନିମ୍ନ ବହିରଙ୍ଗା ପ୍ରକୃତି ରହିଛି ଏଇ ବହିରଙ୍ଗା ପ୍ରକୃତିର ଅଧୀନ ଆମେ ରହିଛେ। ସତ୍ୟରାଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବଧନତି ମହାଭାବ ଦେହେ ଦେହିନ ମଧ୍ୟ। ଏ ଭୌତିକ ଜଗତରେ ଯେଉଁ ତ୍ରିଗୁଣ ରହିଛି ଯେଉଁ ଗୁଣରୁ ଏଇ ତା ପର ଶ୍ଳୋକଟି ପର ପ୍ରଶ୍ନଟି ଆସିବ ଏଇ ଯେଉଁ ଗୁଣ ପାଇଁ ହିଁ ଏଇ ଚତୁର୍ବର୍ଣ୍ଣ ସୃଷ୍ଟି ହେଇଛି। ଏଇ ଭୌତିକ ଜଗତରେ ଯେଉଁ ତ୍ରିଗୁଣ ରହିଛି ସତ୍ୟ ରଜ ତମ ଏ ତ୍ରିଗୁଣରେ ଭଗବତ ଭଗବତ ଗୀତାରେ ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସତ୍ୟ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା। ଏ ଗୁଣଟା ଏ ପ୍ରକୃତିର ଆସୁଛି ଭୂତ ପ୍ରକୃତିର ଆସୁଛି ଏବଂ ନିବଧନତି ମହାଭାବ ନିବଧନତି ମାନେ ପୂର୍ଣ୍ଣ ଭାବରେ ବାନ୍ଧି ଦିଅନ୍ତି ଦର୍ଶନ ଖାଲି ଅଳ୍ପ ସହଜରେ ଆମେ ଖସି ଯାଇପାରିବାନି ବହୁତ ଦୃଢ଼ ଭାବରେ ବନ୍ଧା ହେଇଛି। ଗୋଟେ ରଜରେ ବନ୍ଧା ହେଲେ ଗୋଟେ ଜଣେ ପାର ହେଇଯାଇପାରେ ବା ଦୁଇଟା ରଜରେ ବନ୍ଧା ହେଲେ ଗୋଟେ ଜଣେ ପାର ହେଇଯାଇପାରେ କିନ୍ତୁ ତିନୋଟି ରଜରେ ବନ୍ଧା ହେଇଛି ସେଥିପାଇଁ ନିବଧନତି ଶବ୍ଦ କୁହାଯାଇଛି ମାନେ ପୂର୍ଣ୍ଣ ଭାବରେ ସେମାନେ ବନ୍ଧା ହେଇଯାଇଛନ୍ତି। ଦେହେ ଦେହିନ ଅବ୍ୟୟ ଯଦିଓ ଆମେ ଅବ୍ୟୟ କିନ୍ତୁ ଆମେ ବର୍ତ୍ତମାନ ଏଇ ଭୌତିକ ଜଗତରେ ବନ୍ଧା ହେଇକି ରହିଛି ସମସ୍ତେ ବନ୍ଧା ହେଇକି ରହିଛି ତେଣୁ ଇଏ ହେଉଛି ବଦ୍ଧ ଜୀବର ଲକ୍ଷଣ। କିନ୍ତୁ ଯେଉଁମାନେ ମୁକ୍ତ ଜୀବ ସେମାନଙ୍କୁ ମହାତ୍ମା ବୋଲି କୁହାଯାଉଛି ସେମାନଙ୍କ ଲକ୍ଷଣ କ'ଣ ସେମାନେ ଏଇ ଭୌତିକ ଜଗତରେ ତ୍ରିଗୁଣ ଭିତରେ ବନ୍ଧା ହେଇକି ନଥାନ୍ତି। ସେମାନେ ଭଗବାନଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି ବା ଯେଉଁ ଉଚ୍ଚତର ଯୋଗମାୟା ଶକ୍ତି ରହିଛି ସେ ଯୋଗମାୟାର ଅଧୀନରେ ସେମାନେ ରହନ୍ତି। ପ୍ରଭୁପାଦ ଉଦାହରଣ ଦିଅନ୍ତି ଯେମିତି ରାଜା ରାଜାଙ୍କର ପ୍ରଜାମାନଙ୍କ ପାଇଁ ଗୋଟେ ନିୟମ ରହିଛି ସବୁ ପ୍ରଜାମାନେ ସେ ନିୟମରେ ଚାଲୁଛନ୍ତି କିନ୍ତୁ ରାଜାଙ୍କର ଯେଉଁ ନିଜ ଲୋକ ତାଙ୍କର ପିଲା ଛୁଆ ଇତ୍ୟାଦି ସେମାନେ ସେ ନିୟମରେ ନୁହନ୍ତି ସେମାନେ ଅଲଗା। ତ ସେଇଭଳି ଭାବରେ ଆମେ ଏ ବଦ୍ଧ ଜୀବ ମାନେ ଆମେ ଏ ଭୌତିକ ଜଗତର ତ୍ରିଗୁଣ ଭିତରେ ରହିଛେ ତେଣୁ ତ୍ରିଗୁଣର ଉର୍ଦ୍ଧ୍ୱରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମହାତ୍ମା ବୋଲି କୁହାଯାଉଛି। ତେଣୁ ତ୍ରିଗୁଣ ଉର୍ଦ୍ଧ୍ୱରେ ଯେଉଁ ରହିଛି ତ୍ରିଗୁଣର ଉର୍ଦ୍ଧ୍ୱକୁ ବିଷୟରେ ଆମେ ଯେହେତୁ ତ୍ରିଗୁଣ ଭିତରେ ରହିଛେ ତ୍ରିଗୁଣ ଉର୍ଦ୍ଧ୍ୱ ବିଷୟରେ ଆମେ ଜାଣିପାରିବା ନାହିଁ ସେଥିପାଇଁ ମହାତ୍ମା ଅନୁଚରିତ ବୋଲି କୁହାଯାଉଛି। ଆମର ଶ୍ରୀମନ୍ ଗୌରବଂ ସେ ମହାରାଜ କହନ୍ତି ଆମେ ସାଧୁଙ୍କୁ ଆଖିରେ ଜାଣିପାରିବାନି ସାଧୁ ଆଖିରେ ଦେଖିଲେ ଆମକୁ ଆସି ତା ଅଙ୍ଗୁଳିଆ ଲୋକ ଜଣେ ରହିଛି ଇଏ ଗୋଟେ ପଦ୍ମପୁରାଣରେ ମନା କରାଯାଇଛି ଗୋଟେ ମାନେ ଅପରାଧ ସାଧୁଙ୍କୁ ଗୁରୁଷୁ ନରମତି ବୋଲି ଗୁରୁଷୁ ନରମତି ଗୁରୁଙ୍କୁ ନରବଳି ମାରିବା ଆମେ ନିଜ ଭଳି ଭାବିବା ଇଏ ଗୋଟେ ପାସନ ବୋଲି କହିଲେ ସେମାନେ ପାସନ ଅର୍ଚ୍ଚେ ବିଷ୍ଣୁ ଶ୍ରୀରାଧୀର ଗୁରୁଷୁ ନରମତି ବୈଷ୍ଣବୀ ଜାତିଭୂତି ଏସବୁ ପଦ୍ମପୁରାଣରେ ମନା କରାଯାଇଛି ଇଏ ସବୁ ହେଉଛି ଅପରାଧ ସେମାନେ ପାସନ ବୋଲି କହିଲେ ତେଣୁ ଗୁରୁ ସାଧୁଙ୍କୁ ଆମେ କେମିତି ଜାଣିବା ନା ଶ୍ରୀମଦ ଗୌରବ ସେମାନେ କହନ୍ତି ଆମେ କର୍ଣ୍ଣ ମାଧ୍ୟମରେ ଜାଣିବା ସାଧୁଙ୍କୁ ଆମେ ଆଖିରେ ଦେଖିପାରିବା ଜାଣିପାରିବା କର୍ଣ୍ଣ ମାଧ୍ୟମରେ ଜାଣିବା ସେମାନେ ଯେଉଁ କଥା କହିବେ ସେ କଥାରେ ଜଣେ ସେ ଯେତେବେଳେ ଆମର ପ୍ରଥମେ ସେ କଥା କୁହାଯାଇଛି ଅଷ୍ଟମ ଅଧ୍ୟାୟରେ ପ୍ରଥମେ ପରୀକ୍ଷିତ ମହାରାଜ ସେ ସୁଭଦ୍ରେ ଭୂଷଣ କହିଛନ୍ତି ଯେ ଶୁଣନ୍ତ ଶ୍ରଦ୍ଧା ନିତମ ଗୁଣନ୍ତ ସୁଚେଷ୍ଟିତମ କାଳେନ ନାତି ଦୀର୍ଘଣ ଭଗବାନ ବିଶୁଦ୍ଧ ସୁଧୀର ଭଗବାନ କଥା ଯେତେବେଳେ ଭଗବାନଙ୍କର ଭକ୍ତ ଯେତେବେଳେ କଥା କୁହନ୍ତି ସେତେବେଳେ ଭଗବାନ କର୍ଣ୍ଣ ମାଧ୍ୟମରେ ପ୍ରବେଶ କରନ୍ତି ବୁଦ୍ଧ ପ୍ରବେଶ କରନ୍ତି ତେଣୁକରି କୁହାଯାଇଛି ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣ ଭୂତମ ହରିକଥାମୃତମ ଶ୍ରବଣ ନୈବ କର୍ତ୍ତୈବ ସର୍ବୋଚ୍ଚିଷ୍ଟ ଯଥା କରେ ସନାତନ ଗୋସ୍ୱାମୀ କଥା କହୁଛନ୍ତି ଶାସ୍ତ୍ର ଉଦ୍ଧାର କରି କହିଛନ୍ତି ଯେ ଭଗବାନ କଥା ଭଗବାନ ଭକ୍ତ ମୁଖରୁ ଶୁଣିବା କଥା ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ତାଙ୍କ ମୁଖରୁ ଶୁଣିଲେ କ'ଣ ହବ ନା ଭଗବାନ କଥା ଯଦିଓ ପବିତ୍ର କ୍ଷୀରର ଉଦାହରଣ ଦିଆଯାଇଛି କ୍ଷୀରଟାକୁ ଅମୃତ ବୋଲି କୁହାଯାଉଛି କିନ୍ତୁ ତାକୁ ଯଦି ସର୍ପ ଯଦି ଛୁଇଁ ଦେଇଥିବ ବା ତା ପାଟି ଲଗେଇ ଦେଇଥିବ ତାହେଲେ ଜୀବନ ଲଗେଇ ଦେଇଥିବ ତାହେଲେ ସେଇଟା ବିଷରେ ପରିଣତ ହେଇଯିବ ତେଣୁ ଭଗବାନ କଥା ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କ ମୁଖରୁ ଶୁଣିଲେ ତାର ବିପରୀତ ପ୍ରତିକ୍ରିୟା ହବ। ଭଗବାନ ଭକ୍ତ ନୁହନ୍ତି, ସେମାନେ ଭଗବାନଙ୍କର ଯୋଉ ରାସଲୀଳା ରହିଛି ସେ ରାସଲୀଳା କୃଷ୍ଣ ଭାବରେ ବର୍ଣ୍ଣନା କରନ୍ତି। ତାକୁ ଶୁଣିଲେ ଆର ବିପରୀତ ପ୍ରତିକ୍ରିୟା, ଆର ପ୍ରକୃତ ଫଳ ସେମାନେ ଲାଭ କରିବେ ନାହିଁ, ବିପରୀତ ପ୍ରତିକ୍ରିୟା ଫଳ ସେମାନେ ଲାଭ କରିବେ। ଯେଉଁମାନେ ଭଗବତ ଭକ୍ତଙ୍କ ମୁଖରୁ ଯେତେବେଳେ ଭଗବାନ କଥା ଶୁଣିବେ ତାର ଫଳ କଣ ହବ ନା, ବିକ୍ରୀଡ଼ିତମ ବ୍ରଜବଧୂବୀର ଇଦମ୍ ଚ ବିଷ୍ଣୁ। ଭଗବାନ ଯୋଉ ସବୁ ଲୀଳା ସବୁ କରିଥିଲେ ବୃନ୍ଦାବନରେ ଗୋପମାନଙ୍କ ସହିତ, ବ୍ରଜବଧୂ ବିଶେଷ ଭାବରେ ବ୍ରଜବନ୍ଧୁମାନଙ୍କ ସହିତ ଯୋଉ ଲୀଳା ସବୁ କରିଥିଲେ, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଲୀଳା ଭଗବାନଙ୍କର। ଜୟ ଜୟ ଉଜ୍ଜଳରସ ସର୍ବରାସ ସାର ବୋଲି କୁହାଯାଉଛି। ଯେତେ ରସ ଅଛି ସବୁଠୁ ଶ୍ରେଷ୍ଠ ରସ ହେଉଛି ଭଗବାନଙ୍କର ଏ ଗୋପୀମାନଙ୍କ ସହିତ ଯୋଉ ଲୀଳା ସବୁ ହେଇଥିଲା। କିନ୍ତୁ ଏଇଟାକୁ ଯୋଉମାନେ ଶ୍ରଦ୍ଧାର ସହିତ ଶ୍ରଦ୍ଧାନ୍ତ ଅନୁଶୁଣିଆ, ମାନେ ଏଇ ଯୋଉ ପରମ୍ପରାରେ ବା ଶୁଦ୍ଧ ଭକ୍ତଙ୍କ ଠାରୁ ଯଦି ଶ୍ରବଣ କରିବେ ତାହେଲେ ଅଥ ବର୍ଣ୍ଣେଜ ବା ଶ୍ରବଣ କରିବେ ବା ବର୍ଣ୍ଣନା କରିବେ ତାହେଲେ କଣ ହବ ନା, ଭକ୍ତି ପରାଙ୍ଗ ଭଗବତୀ ପ୍ରତିଲବ୍ଧ, ସେମାନେ ଶ୍ରେଷ୍ଠ ଭକ୍ତି ଲାଭ କରିବେ। ତେଣୁ ତାଙ୍କର ଯୋଉ ହୃଦୟରେ ଯୋଉ କାମରୋଗଟି ରହିଛି, ରୁଦ୍ରୋଗ ଆସୁ ଅପମିନତି ଅଚିରେ ନଥିବ, ସେଇ କାମରୋଗୀ ନଷ୍ଟ ହେଇଯିବ ଏବଂ ସେମାନେ ଖୁବ୍ ଶୀଘ୍ର ଧୀର ସ୍ତରକୁ ଆସିବେ। ଧୀର ଏବଂ ଅଧୀର ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ବଦ୍ଧ ଜୀବ ହେଉଛନ୍ତି ଅଧୀର ଏବଂ ଯେଉଁମାନେ ମୁକ୍ତ ଜୀବ ବା ଯେଉଁମାନେ ମହାତ୍ମା ସେମାନେ ହେଉଛନ୍ତି ଧୀର। ଭଗବତୀ ତୃତୀୟ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଯେ ଦେହିଅସ୍ମିନ୍ ତଥା ଦେହେ କୌମାଣ ଯୌବନ ଯାହା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନିଅନ୍ତି। ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଏଥିରେ ମୃତ୍ୟୁ ସମୟରେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି, କିନ୍ତୁ ଯେଉଁମାନେ ଧୀର ବ୍ୟକ୍ତି ନୁହନ୍ତି ସେମାନେ ସବୁ ସମୟରେ ବିଚଳିତ। ମୃତ୍ୟୁ ସମୟ କଥା ତ କ'ଣ କହିବ, ମୃତ୍ୟୁ ସମୟ ତ ବହୁତ କଷ୍ଟଦାୟକ ସ୍ଥିତି। ତେଣୁ ଯେଉଁମାନେ ଏଇ ସାଧୁକୁ କେମିତି ଜାଣିବା ନା, ଯେଉଁମାନେ ଯେତେବେଳେ ସେଇ ସାଧୁଙ୍କ ଠାରୁ ଯେତେବେଳେ କଥା ଶୁଣିବେ, ସେମାନେ ଯେତେବେଳେ ଯଦି ଭକ୍ତ ହେବେ ସେ ଜାଣିବେ ସେ ହେଉଛି ପ୍ରକୃତ ସାଧୁ। ଏଇ ଅନୁସାରେ ଆମେ ସାଧୁକୁ ଜାଣିବା। ତେଣୁ ସାଧୁଙ୍କ ବିଷୟରେ ଯଦିଓ ବହୁତ କଥା ରହିଛି, କିନ୍ତୁ ଆମର କୁହାଯାଇଛି, ଚୈତନ୍ୟ ଚେତନ କୁହାଯାଇଛି ଯେ ଏଇ ସାଧୁଙ୍କର ଯେଉଁ ଆଚାର ବ୍ୟବହାର ସବୁ ବିଜ୍ଞାନ ବୁଝାଏ, ବୈଷ୍ଣବ କ୍ରିୟା ମୁଦ୍ରା ବିଜ୍ଞାନ ବୁଝାଏ, ସେଠୁ ଆମେ ବୁଝିପାରିବା ନାହିଁ। ତେଣୁ ପରିକ୍ଷିତ ମହାରାଜ ସେ ପ୍ରଶ୍ନ ପଚାରିଛନ୍ତି ଯେ ମହତ୍ମାଙ୍କର ମହତ୍ ବ୍ୟକ୍ତିମାନଙ୍କର ଚରିତ୍ରଟିକୁ ବର୍ଣ୍ଣନା କରନ୍ତି। ଭାଗବତ ବିଶେଷ ଭାବରେ ଭଗବାନ ଏବଂ ଭଗବାନଙ୍କ ଚରିତ୍ର ବିଷୟରେ ବହୁତ ବର୍ଣ୍ଣନା ରହିଛି। ପ୍ରହ୍ଲାଦ ମହାରାଜ, ଧ୍ରୁବ ମହାରାଜ, ଅମ୍ବରୀଶ ମହାରାଜ, ଏଭଳି ଭାବରେ ଅନେକ ଭକ୍ତଙ୍କର ଚରିତ୍ର ସବୁ ରହିଛି ଏବଂ ଚୈତନ୍ୟ ମହାପ୍ରଭୁ ଏଇ କେବଳ ଭାଗବତଙ୍କର ଏଇ ଦୁଇଟି ଚରିତ୍ର ପାଠ ଶୁଣୁଥିଲେ, ଭକ୍ତ ପ୍ରହ୍ଲାଦ ଏବଂ ଧ୍ରୁବ ଏଇ ଦୁଇଟିଙ୍କ ଦୁଇଜଣ ଚରିତ୍ର ସବୁ ଶ୍ରବଣ କରୁଥିଲେ। ପୁରୀରେ ଜଗନ୍ନାଥ ଯେତେବେଳେ ଥିଲେ ସେ ଯାଉଥିଲେ ତୋଟାଗୋପୀନା ସେଠି ଜଗନ୍ନାଥଙ୍କ ଠାରୁ ଏଇ ଏଇ ଦୁଇଟି ଚରିତ୍ର ସେ ଶ୍ରବଣ କରନ୍ତି, ସବୁବେଳେ ଏଇ ଦୁଇଟି ଚରିତ୍ର ଶ୍ରବଣ କରନ୍ତି। ଭାଗବତଙ୍କର ଭଗବତ ଭକ୍ତଙ୍କର ଯେଉଁ ଲକ୍ଷଣ ସବୁ ରହିଛି ବା ଚରିତ୍ର ବର୍ଣ୍ଣନା କରାଯାଇଛି, ପ୍ରହ୍ଲାଦ ମହାରାଜଙ୍କ ଚରିତ୍ର ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏବଂ ଧ୍ରୁବ ମହାରାଜଙ୍କ ଚରିତ୍ର ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏଇ ଦୁଇଟି ଚରିତ୍ର ସେ ସବୁବେଳେ ଶ୍ରବଣ କରନ୍ତି ଏବଂ ଅନ୍ୟାନ୍ୟ ଅନେକ ଭକ୍ତଙ୍କର ବିଷୟ ପ୍ରତି ମଧ୍ୟ ବର୍ଣ୍ଣନା କରାଯାଇଛି ଭାଗବତରେ ଏବଂ ଭଗବାନଙ୍କର ମଧ୍ୟ ବିଭିନ୍ନ ଲୀଳା ସବୁ ରହିଛି, ଏସବୁ ଭାଗବତର ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି ଦ୍ୱିତୀୟ ପ୍ରଶ୍ନ ଏବଂ ତୃତୀୟ ପ୍ରଶ୍ନ ହେଉଛି ବର୍ଣ୍ଣାଶ୍ରମ। ଜଣେ କହିଲେ ଯେଉଁ ଭୌତିକ ଜଗତରେ ଏ ତିନୋଟି ଗୁଣ ରହିଛି, ତେଣୁ ସତରଜ ତମ, ତେଣୁ ତିନୋଟି ଗୁଣର ପ୍ରଭାବରେ ଏ ବର୍ଣ୍ଣ ସୃଷ୍ଟି ହେଉଛି, ଚାରି ବର୍ଣ୍ଣ ସୃଷ୍ଟି ଭଗବତୀତାର ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣ କରିଛନ୍ତି। ଚାତୁର୍ବର୍ଣ୍ଣ ମାୟା ସୃଷ୍ଟ ଗୁଣକର୍ମ ବିଭାଗସ ମାନେ ଯଦିଓ ଭଗବାନ ଏ ଚାରି ବର୍ଣ୍ଣ ସୃଷ୍ଟି କରିଛନ୍ତି କିନ୍ତୁ ଭଗବାନ ଏ ବର୍ଣ୍ଣର ଅଧୀନ ନୁହନ୍ତି। ନମାନ କର୍ମ ଲିପନ୍ତି ନମେ କର୍ମ ପ୍ରୟାସ ବା ଇତିମାନ ଯୋଉ ଅଭିଯାନ କର୍ମ ବି ତେଣୁ ଏ ଚାରି ବର୍ଣ୍ଣ ସୃଷ୍ଟି ହେଇଛି କାହିଁକି ନା, ଯେହେତୁ ସମସ୍ତେ ତ୍ରିଗୁଣ ଭିତରେ ରହିଛନ୍ତି, ତେଣୁ କିଏ ସତଗୁଣ ପ୍ରଭାବରେ ବ୍ରାହ୍ମଣ ହେଉଛନ୍ତି, କିଏ ରଜଗୁଣ ପ୍ରଭାବରେ କ୍ଷତ୍ରିୟ ହେଉଛନ୍ତି, କିଏ ରଜତମ ଗୁଣ ମିଶ୍ରିତ ପ୍ରଭାବରେ ବୈଶ୍ୟ ହେଉଛନ୍ତି, କିଏ ବା ତମଗୁଣ ପ୍ରଭାବରେ ଶୂଦ୍ର ହେଉଛନ୍ତି ଏବଂ ଯେଉଁମାନେ ଆହୁରି ନିଜ ସ୍ତରରେ ଅଛନ୍ତି ସେମାନଙ୍କୁ ଚାଣ୍ଡାଳ ବୋଲି କୁହାଯାଉଛି ଏବଂ ତାଠାରୁ ଏ ବର୍ଣ୍ଣାଶ୍ରମ ଧର୍ମ ତଳେ ଅବସ୍ଥା। ବର୍ଣ୍ଣାଶ୍ରମ ବୈଦିକ ବୈଦିକ ସଭ୍ୟତାରେ ବର୍ଣ୍ଣାଶ୍ରମ ବ୍ୟବସ୍ଥା ରହିଛି। ବିଷ୍ଣୁପୁରାଣରେ ବର୍ଣ୍ଣା କରିଥିଲେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ଯେତେବେଳେ ରାୟ ରାମାନ ପଚାରିଥିଲେ ଯେ ସାଧ୍ୟ ସାଧନ ବିଷୟରେ ପ୍ରଶ୍ନ ପଚାରିଥିଲେ, রামানন্দ রায় সেই প্রথম এই কথাটি কৈছিল বিষ্ণু পুরাণের এই উক্তিটি এই শ্লোকটি উদ্ধার করেছেন। বর্ণাশ্রম চার অবতার পুরুষেণ পরাপমান বিষ্ণু আরাধ্য পন্থা নান্যত কোষ কারণ। যদি মানব সত্তা সমাজ যদি বর্ণাশ্রম দ্বারা পরিচালিত ন হুয়ে তাহলে ভগবান বিষ্ণুকর সন্তোষ আরাধনা করা ভগবান বিষ্ণুকর তুষ্টি প্রদান করা অন্য কোণী কারণ নাই বলে কুহাযাইছে বিষ্ণু পুরাণে বর্ণনা করা যাই। কিন্তু কলিযুগের সেসব ব্যবস্থা সম্ভব নয় কিনা সেই মহাপ্রভু কে এও বাহ্য আগে কলিযুগের সবুড়ে আমার ভারত বর্ণনা করা যাই। কলিযুগের বর্ণাশ্রম যুগের বৈদিক সভ্যতা রয়েছে ভারতবর্ষের বৈদিক সভ্যতা রয়েছে কিন্তু একই তো বর্ণাশ্রম ধর্ম হয়ে পারে অন্য কথা তো ছাড়ুন অন্য স্থানের বৈদিক সভ্যতা নাই কেবল ভারতবর্ষের বৈদিক সভ্যতা রয়েছে এবং বৈদিক সভ্যতার এই বর্ণাশ্রম ব্যবস্থা রক্ষা হয়েছে। তেমন বর্ণাশ্রম ব্যবস্থা বিষয়ে যে সাধারণত বুঝিপারে না কিন্তু প্রভুপাদ মহারাজ তাঁর ভাবার্থে কেছেন এবং অন্য জায়গায় মধ্যে সে কুহতি আমার নিজের শরীর উদাহরণ দিকে আমার নিজের সব শরীর রয়েছে এতে মধ্যে বর্ণাশ্রম ব্যবস্থা রয়েছে বিশেষ ভাবে বর্ণর ব্যবস্থা রয়েছে চারি বর্ণর ব্যবস্থা রয়েছে আমার মস্তিষ্ক যে রয়েছে সে আমাকে বুদ্ধি প্রদান করছে তেমন ইয়ে হচ্ছে ব্রাহ্মণের কার্য করছে এবং হাত দুইটা রয়েছে সে ক্ষেত্রের কার্য করছে আমি যদি কিছু বিপদ আসলা আমি হাত দ্বারা আমি নিজেকে রক্ষা করছি ইয়ে ক্ষেত্রের কার্য এবং আমার যে পেট রয়েছে আমি খাদ্য যে পেটকে দৌছে পাকস্থলকে যাই খাদ্য সমস্ত শরীর প্রাপ্ত হচ্ছে তেমন ইয়ে বৈশ্যের কার্য করছে এবং পাদ দ্বারা শূদ্রর কার্য আমি যেটি চাহিদা যাওয়া পাদ সেটি আমি নিয়ে যাচ্ছি তেমন এই যে চারি বর্ণ আমার শরীরের রয়েছে রোগবার সেটা উদাহরণ দিয়েছেন সরকার যে রয়েছেন সরকার কহিলে কে কেন সে সরকার বলি এমনকি প্রেসিডেন্ট মধ্যে সে সরকার সমস্ত সরকার আমার গোটে গোটে অংশ কে সরকার পূর্ণ সরকার কে নুহতি তেমন সেইভাবে ভাবে এ যে বর্ণাশ্রম ব্যবস্থা রয়েছে এ বর্ণাশ্রম ঠিক ভাবে পালন করা যাব আমার ভগবদ্গীতার ভাগবতরে পরীক্ষিত মহারাজ আমার স্বর্ণ কলিশুকু সুত গোস্বামী কথা কহিলে যে আতপুম্ভি দ্বিজশ্রেষ্ঠা বর্ণাশ্রম গৃহস্য সুনুষ্ঠিত ধর্মস্য সিদ্ধির তোষণ এইভাবে ভাবে যদি বর্ণাশ্রম বিভাগ ঠিকভাবে পালন করা যাব তাহলে ভগবান হরি তোষিত হবে বা আনন্দ হবে বা সে সন্তুষ্ট হবে ভগবান যদি সন্তুষ্ট হলে তাহলে আমি সবকিছু সন্তোষ প্রাপ্ত হয়ে পারি তেমন বর্ণাশ্রম ব্যবস্থা সেটাই দরকার বিশেষ ভাবে এই যে বৈদিক সভ্যতারে এই বর্ণাশ্রম ব্যবস্থা রয়েছে এই চারি বর্ণ যেমন কহিলি সে তিন গুণের প্রভাবে চারি বর্ণ রয়েছে এবং চারোটি আশ্রম রয়েছে ব্রহ্মচারী গৃহস্থ বানপ্রস্থ সন্ন্যাস এই চারি আশ্রমের ব্যবস্থা করা যাচ্ছে কাহিঁকি না এই আশ্রম দ্বারা ভগবানকে সে লাভ করিপারিবে রূপান কৌশল এই ভাবার্থে যে যৌ বর্ণাশ্রম ধর্ম পালন করিকি জনে যদি ভগবত ভক্তি মার্গে অগ্রগতি লাভ করছে তাহলে বুঝা পড়ে যে সে প্রকৃতরে বর্ণাশ্রমে স্থির করছে তেমন এই বর্ণাশ্রম ধর্ম বিষয়ে লোকমানের বহুত ভ্রান্ত ধারণা রয়েছে তেমন এই বিষয়ে মধ্যে বহুত কথা রয়েছে কিন্তু আমার সময় সীমিত রয়েছে রূপান যেটা উদাহরণ দিয়ে যে আমার বর্তমান বর্ণাশ্রম ধর্মটা বিপর্যস্ত হয়ে যাইছে তেণুকরি যে ব্রাহ্মণ জাতির যে জন্মগ্রহণ করছে সে কৌশল ব্রাহ্মণ কিন্তু এটা প্রকৃত বর্ণধর্ম নুহ রূপান উদাহরণ দিয়ে যে গোটে জজ্র পুয় এলা মানে নুহ সে জজ হয়েছিল সে সেইভাবে ভাবে যোগ্যতা অর্জন করিকি সে সেই চাকরি প্রাপ্ত হলে তাকে জজ বলে কুহাযিব বা জনে ডাক্তার জন পুয় ডাক্তারের পুয় সে ডাক্তার বলে কুহাযিবনি সে সেইভাবে যোগ্যতা অর্জন করে তার ডাক্তার বলে কুহাযিব তেমন সেইভাবে সেইভাবে আলোচনা ভাগবত সপ্তম স্কন্ধ একাদশ অধ্যায়ে বর্ণাশ্রম বিষয়ে যেভাবে বর্ণনা করে নারদ যুধিষ্ঠির মহারাজ কৌশল যে যস্য জল লক্ষণ গোত্তম পুরুষা বর্ণাভি গঞ্জকম জগন্যাত্রা দৃশ্যতে তার তেনেই বিনির্দেশ যদি ব্রাহ্মণ উপরে জন জন্মগ্রহণ করিকি ব্রাহ্মণ গুণ এবং কর্ম করুনি তাহলে তাকে সে যে গুণ কর্ম করছে সেই অনুসারে তার জাতি নির্ণয় করা যাব তার তেনেই বিনির্দেশ পরশুরাম ইয়ে জন্মাইকে ব্রাহ্মণ করলে কিন্তু সে ক্ষেত্রীয় কার্য করছেন যে একুশ ভাগ নিক্ষেত্র করছেন ধরণীপুর সে ক্ষেত্রীয় কার্য করছেন তেমন তাকে ক্ষেত্র বলে কুহাযাচ্ছে সেইভাবে ভাবে আমার রয়েছেন বিশ্রান্তি ঋষি বিশ্রান্তি ঋষি সে ক্ষেত্র করে জন্ম হয়েছিল রাজা হয়েছিলেন কিন্তু তারপরে সে বশিষ্ঠ যে ঋষি রয়েছেন তাঁক ভাই জন ব্রহ্মসেবা পাই বহু তপস্যা করছেন এবং তার সে ব্রহ্মর্ষ হয়েছিল তেমন যে যে পুরো জন্ম হতো না কাহিঁকি তাঁর গুণ এবং কর্ম অনুসারে তাঁর কুড়ি ধরা যাবে তেমন বর্ণাশ্রম বিষয়ে বহু বিষয়ে বর্ণনা করা যাইছে আমার ভগবত গীতার চতুর্থ অধ্যায়ে মহান ব্যক্তি এবং জ্ঞান তোরা কৃতম কর্ম পূর্বৈমুখী মুমুক্ষুমি, যেমানে মহান ব্যক্তি মনীষী ব্যক্তি মানে সেমানে ভগবানের এই গুণ ও আশ্রম কু বর্ণাঢ্য আশ্রম কু জানিলে এবং সেমানে সেমানে কার্য করুলে। তেমন এই তিনোটি যে প্রশ্ন পচরা যাইছে, এই প্রশ্নের উত্তরে ভগবান আমার সুখদেব গোস্বামী তা বিস্তার ভাবে বর্ণনা করবে। তেমন এইভাবে ভাবে অনেক প্রশ্ন এই অষ্টম অধ্যায়ে বর্ণনা করা যাইছে। আমার কথা কয়েকটি বিশ্রাম দেওয়া। জয় শ্রীমদ ভাগবতম কি, জয় শ্রী গোপাল মহারাজ কি, জয় শ্রী গুরুদেব কি, অনন্ত কোটি বৈষ্ণব কি, কালী
হরে কৃষ্ণ। আমরা শুনিলে শ্রীমদ ভাগবতমরু পরিচিত মহারাজঙ্কর প্রশ্ন, যাহাকি সুখদেব গোস্বামী উত্তর দিয়েছেন, তিনটি প্রশ্নের উত্তর সে দিয়েছেন খুব সুন্দর ভাবে পরস্পর বর্ণনা করে। এবং আমি আজির কার্যক্রম সম্পর্কে কিছুটা সাময়িক আলোচনা করিব, যে আজি বর্তমান আমি আলোচনা করিবা যে গতকালি আমি রাত্রিরে বসছিলু আমার কটক সেন্টরের কেতক যেমন পুরোদল কার্য করছেন, আমার সহ সংশ্লিষ্ট অনেক প্রায় সবু কার্যক্রমে সে বৈঠকের আয়োজন করছিল এবং সেটি বসে আলোচনা হয়েছিল যে কিভাবে ভাবে এই সেন্টরটা আরম্ভ হওয়ার ঠার আজ পর্যন্ত কিভাবে ভাবে চালুছে এবং তাকে কিভাবে ভাবে আমি অগ্রগতি পথে নিয়েপারা সে বিষয়ে আমি কিছু আলোচনা করছিল। এবং সে আলোচনা মাধ্যমে কেতক বিষয় মধ্যে সেটি আসছিলাম এবং যেটি হি সমস্তর আলোচনার শীর্ষক ভিতরে কিভাবে ভাবে এই আমার এই সংগঠন বড়ি চালিব এবং প্রচার কার্যক্রম করান্বিত হব, নূতন ভক্ত সৃষ্টি হবে এবং হাউস প্রোগ্রাম কিভাবে অধিক ভাবে হব, তেমন সে বিষয়ে মধ্যে আলোচনা করা যাইছিল। কিন্তু সবুরি মূলরে রহিলা লক্ষ্মী, লক্ষ্মীঙ্কু হি আমি গুরুত্ব দেওয়া পড়ব, কারণ লক্ষ্মী কিভাবে ভাবে আসবে সেপাই যে সংশ্লিষ্ট মূলর অনেক গুরুত্বপূর্ণ ভূমিকা নেই সে প্রথমে এতে দাবিদার হওয়া উচিত, সে নিজের অধিকার সাব্যস্ত কলে হি অন্য আকর্ষিত হবে বা সে অন্য উদাহরণ হবে। সেপাই আমি মানে তাকে অনুরোধ করছিল যে অনেক দায়িত্ব নিয়ে রয়েছেন আপনার সংশ্লিষ্ট সে গোটে সহযোগ এবং